ఆరోగ్యం ఉపస్థకర్తమైన నాట్యం ఆ బ్రహ్మాను కానీ మరి గుండుచ జాత్రలో వృత్తి దివసరే కృష్ణ చెప్పుతాది బాగా బాగా పేరుతో పొందట చతుర్థ దివసరే ଆପଣମାନଙ୍କୁ ଆମର ଏହି ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଆଜିର ପ୍ରସଙ୍ଗ ହେଉଛି ଯୁଧିଷ୍ଠିର ମହାରାଜ। ଯୁଧିଷ୍ଠିର ମହାରାଜ ଭିତରେ କିନ୍ତୁ ହସ ଲାଗୁଛି କାହିଁକି ନା ଯୁଧିଷ୍ଠିର ମହାରାଜ ଭିତରେ ଆପଣ ସମସ୍ତେ ଜାଣିଛନ୍ତି, ଆମକୁ କ'ଣ କହିବି। ଏବେ ଥରେ କଥା ହେଉଥିଲା ଜଣେ ଭାଗବତ କଥାକାର ଆସିଥିଲେ କଥା କହିବା ପାଇଁ ମହାଭାରତ ବିଷୟରେ, ତେଣୁ ସେ ପଚାରିଲେ ମହାଭାରତ ବିଷୟରେ କେତେ ଜଣ ଜାଣିଛନ୍ତି, ତେଣୁ ଯେଉଁମାନେ ଥିଲେ ସେମାନେ ହାତ ଟେକିଲେ ଆମେ ଜାଣିଲୁ ନା ସବୁ ଜାଣିଛନ୍ତି, ମୁଁ ଆଉ କ'ଣ କହିବି ପଡ଼ିବି। ତା ପରଥରକ ସେ ଆସିଲେ ପଚାରିଲେ ମହାଭାରତ ବିଷୟରେ କେତେ ଜଣ ଜାଣିଛନ୍ତି ନା କେହି ଜାଣିନାହାନ୍ତି, ନା କେହି ଜାଣିନାହାନ୍ତି, ମୁଁ କ'ଣ କହିବି। ଜାଣିଲୁ ଆମକୁ ଗୋଟେ ସୁଯୋଗ ମିଳିଲା, ଏ କଥା ଏଭଳି ରହିଛି, ଆମେ ଜାଣିଲେ ମଧ୍ୟ ସେଇ କଥା ଭାଗବତଙ୍କ କଥା ନାରଦ ମୁନି କହିଥିଲେ, ବ୍ରହ୍ମାଙ୍କର ଶୁଣିକରି ସେ ବ୍ୟାସଦେବଙ୍କୁ କହିଥିଲେ ଭାଗବତ, ଏବଂ ବ୍ୟାସଦେବ ତାଙ୍କର ପୁତ୍ର ସୁଖଦେବ ଗୋସ୍ୱାମୀଙ୍କୁ କହିଥିଲେ, ଏବଂ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି କେଉଁଠି ଆମର ଯେଉଁ ସୁକତାଳ ରହିଛି ଗଙ୍ଗା ନଦୀ ତଟରେ 60,000 ସେଠି ଅବଶ୍ୟ ସେଠି ମଧ୍ୟ ନାରଦ ମୁନି ରହିଛନ୍ତି, ବ୍ୟାସଦେବ ରହିଛନ୍ତି, ଏବଂ ସିଏ ଯେତେବେଳେ ଶୁଣୁଛନ୍ତି ଭାଗବତ କଥା ସେ ଶୁଣୁଛନ୍ତି ଏଇଟା କେଉଁ ପାଖରେ ଏ କଥା, କିଏ ଏ କଥା ଏଭଳି ମୋତେ ଶୁଣିନଥିଲା ବୋଲି ଲାଗିଥାନ୍ତି। ଆଶ୍ରିତ ତର ବିଭ ବୋଲି କୁହାଯାଇଛି, ଆଗରୁ ସେ ଶୁଣିନାହାନ୍ତି, କାରଣ ଇଏ ହେଉଛି ଭଗବାନ ଟ୍ରାନ୍ସଲେଟର ଲିଟରେଚର, ଭଗବାନ ଦିବ୍ୟ କଥା ଏଭଳି ରହିଛି ସବୁବେଳେ ନିତ୍ୟ ନୂତନ, ଯେଭଳି ଭଗବାନ ସବୁବେଳେ ନିତ୍ୟ ନୂତନ ସେଇଭଳି ଭାବେ ଭଗବାନ କଥା ମଧ୍ୟ ନିତ୍ୟ ନୂତନ। ତେଣୁ ଆଜି ଆମର ଟପିକ୍ ରହିଛି ଧର୍ମରାଜ ବିଷୟରେ କହିବା ପାଇଁ, ଧର୍ମରାଜ ଯୁଧିଷ୍ଠିର ମହାରାଜ ଧର୍ମରାଜ ପୁତ୍ର, କିନ୍ତୁ ଏ ଧର୍ମ ଯେଉଁ କେଉଁ ସମୟରେ କୁହାଯାଉଛି ନା ଯେଉଁ ସମୟରେ ଧର୍ମର ପତନ ହେଉଛି, ଆପଣମାନେ ସବୁ ଜାଣିଥିବେ ଯେଉଁ ରହିଛି ଚାରୋଟି ଯୁଗ ରହିଛି, ସତ୍ୟ ପ୍ରତ୍ୟା ଦ୍ୱାପର କଳି, ସତ୍ୟଯୁଗରେ ଯେଉଁ ରହିଛି ଧର୍ମର ଚାରିପାଳ ସୁରକ୍ଷିତ ଥିଲା, ଧର୍ମର ଚାରିପାଳ ସୁରକ୍ଷିତ ଥିଲା, ଧର୍ମର ଚାରିପାଳ ବିଷୟରେ ଆପଣ ସବୁ ଜାଣିଥିବେ, ତେଣୁ ଆମେ ଖାଲି କହିଦେବା ତପ ଶୌଚ ଦୟା ସତ୍ୟ ଇତି ପାଦା ଗୋଟେ କୁଟା, ଇଏ ହେଉଛି ଧର୍ମର ଚାରିପାଳ, ତପସ୍ୟା ଶୌଚ ଦୟା ଏବଂ ସତ୍ୟ, ଏ ଧର୍ମର ଚାରିପାଳ, ସତ୍ୟଯୁଗରେ ଧର୍ମର ଚାରିପାଳ ସୁରକ୍ଷିତ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଏ ଭୌତିକ ଜଗତ ଏଭଳି ରହିଛି ତା ସବୁବେଳେ ଧର୍ମର ଗ୍ଲାନି ହେଉଛି, ତେଣୁ ଗୋଟିଏ ଗୋଟିଏ ଯୁଗର ପରିବର୍ତ୍ତନରେ ଗୋଟିଏ ଗୋଟିଏ ପାଦ ନଷ୍ଟ ହେଇଗଲା ଜଗନ୍ନାଥ ଧର୍ମଙ୍କର, ତେଣୁ ଯେତେବେଳେ କଳିଯୁଗ ଆସିଲା କଳିଯୁଗ ଗୋଟିଏ ପାଦ ରହିଲା ଧର୍ମର, ସେ ହେଉଛି ସତ୍ୟ, ତପସ୍ୟା ଶୌଚ ଦୟା ସତ୍ୟ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ କମି କମିକିରି ବର୍ତ୍ତମାନ ସତ୍ୟ ଯେଉଁ ପାଦେ କିଏ ନ, ଯେତେବେଳେ ପରିକିତ ମହାରାଜ ତାଙ୍କର ଶାସନ କରୁଥିଲେ ଦେଖୁଥିଲେ କିଭଳି ଭାବରେ ଶାସନ ହେଉଛି, ମୁଁ ଦେଖିଥିଲି ଜଣେ ବୃଷଭ, ଇଏ ହେଉଛି ଧର୍ମରାଜ, ଧର୍ମ ରୂପରେ ବୃଷଭ ରୂପରେ ଧର୍ମ ସେଠି ଉପସ୍ଥିତ ଥିଲେ, ପାଦ ହିଁ କିଏ ନ ଗୋଟିଏ ପାଦରେ ସେ ଉପସ୍ଥିତ ପ୍ରଧାନ ହେଇଥିଲେ, ଗୋଟିଏ ପାଦ କହିଲେ ଏ ତାଙ୍କୁ ପଚାରିଥିଲେ ଆପଣଙ୍କ ଏଇ ଅବସ୍ଥା କିଏ କଲେ, ସେ କଥା ରହିଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଧର୍ମର ବର୍ତ୍ତମାନ ଗ୍ଲାନି ହେଇଯାଇଛି, ତିନି ପାଦ ନଷ୍ଟ ହୋଇଯାଇଛି, ଗୋଟିଏ ପାଦ ରହିଛି ସେ ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେବ, ତେଣୁ ଦେଖିଲେ ଯେଉଁ କଳି ବର୍ତ୍ତମାନ ସେଇ ପାଦକୁ ଆଘାତ କରୁଛି, ସତ୍ୟ ଯେଉଁ ରହିଛି ସତ୍ୟକୁ ଆଘାତ କରୁଛି, ତେଣୁ ଏହିଭଳି ଭାବରେ ଅଧର୍ମର ଗ୍ଲାନି ହେଉଥିବା ସମୟରେ ଆମେ ଧର୍ମ ବିଷୟରେ କଥା କହୁଛୁ, ଆମର ଏ ଧର୍ମ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ଧାର୍ମିକ ଅନୁଷ୍ଠାନ ରହିଛି, କିନ୍ତୁ ଅଥରାଇଜ ଅନୁଷ୍ଠାନ ଇଏ ହେଉଛି ଅନୁଭୂତିକ ସମ୍ପ୍ରଦାୟ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କଳିଯୁଗରେ ତାହାର ବି ଅନୁମୋଦିତ ସମ୍ପ୍ରଦାୟ ରହିଛନ୍ତି ଯିଏକି ଧର୍ମ ବିଷୟରେ ପ୍ରଚାର କରିବେ ବା ଧର୍ମ ବିଷୟରେ କଥା କହିବେ, ତାଙ୍କ ଅନୁଷ୍ଠାନ ମାନେ ସବୁ ଇଏ ଅଥରାଇଜ୍ ଅଥରାଇଜ୍ କହିଲେ ଅନୁମୋଦିତ ସମ୍ପ୍ରଦାୟ, ଏମାନେ ଧରନ୍ତି ଧର୍ମ ସତ୍ୟ କୁହାୟା, ଆମେ ଧର୍ମରାଜ କଥା କହିବା, ଧର୍ମରାଜ ମଧ୍ୟ ଧର୍ମ ବିଷୟରେ ଜାଣିପାରୁନଥିଲେ କ'ଣ କହିବା ଧର୍ମ କଥା, ସେଥିପାଇଁ କୁହାଯାଏ ଧର୍ମ ସେ ତତ୍ତ୍ୱ ହିତ କୁହାଇଲା ଯୁଧିଷ୍ଠିର ମହାରାଜ ଦ୍ୱିତୀୟ ଧର୍ମରାଜ, କିନ୍ତୁ ସିଏ ମଧ୍ୟ ଜାଣିପାରୁନାହାନ୍ତି ଧର୍ମର ତତ୍ତ୍ୱ, ଆଶ୍ଚର୍ଯ୍ୟ କଥା ଧର୍ମର ତତ୍ତ୍ୱ ହିତ କୁହାୟା, ଇଏ ଆମ ପାଇଁ ଶିକ୍ଷା, ଆମ ପାଇଁ ଶିକ୍ଷା ପାଇଁ ଜାଣୁଛନ୍ତି ଆମେ କହିବା କେମିତି କଥା ଯୁଧିଷ୍ଠିର ମହାରାଜ କଥା। ତେଣୁ ଯୁଧିଷ୍ଠିର ମହାରାଜ ଯେଉଁ ଆବିର୍ଭାବ ତାଙ୍କର ହେଇଥିଲା, ଯୁଧିଷ୍ଠିର ମହାରାଜ ଆପଣମାନେ ଜାଣିଥିବେ ପାଣ୍ଡୁ ଅଭିଶପ୍ତ ହେଇଥିଲେ, ପାଣ୍ଡୁ ଯେତେବେଳେ ଅଭିଶପ୍ତ ହେଇଥିଲେ କାରଣ ଜଣେ ଋଷି ଥିଲେ କିଣ୍ଡନ ଋଷି, କିଣ୍ଡନ ଋଷି ତାଙ୍କ ପତ୍ନୀଙ୍କ ସହିତ ଗୋଟେ ହରିଣ ରୂପରେ ସଙ୍ଗ କରୁଥିଲେ, ପାଣ୍ଡୁ ମହାରାଜ ସମଗ୍ର ପୃଥିବୀର ବିଜୟ ଲାଭ କରିଥିଲେ, ପୃଥିବୀର ସମସ୍ତ ଦେଶ ଉପରେ ବିଜୟ ଲାଭ କରିଥିଲେ, ତେଣୁ ସିଏ ତାଙ୍କର ଶକ୍ତି ଥିଲା, ଶକ୍ତି କ'ଣ ଶବ୍ଦଭେଦି ବାଣ ସେ ମାରିଥିଲେ, ଯେଉଁଥିରେ ତାଙ୍କ ମୃତ୍ୟୁ ହୋଇଥିଲା, ଇଣ୍ଡନ ଋଷି ତେଣୁ ସେ ଅଭିଶାପ ହୋଇଥିଲେ, ଆମେ ଯେତେବେଳେ ପତ୍ନୀ ସଙ୍ଗ କରୁଛୁ ତୁମେ ମଧ୍ୟ ହତ୍ୟା କଲ, ତୁମେ ମଧ୍ୟ ପତ୍ନୀ ସଙ୍ଗ କଲା କରିବା ସମୟରେ ତୁମେ ମୃତ୍ୟୁବରଣ କରିବ, ଏଇ ଯେଉଁ ଅଭିଶାପ ହୋଇଥିଲେ, ତେଣୁ ଯେତେବେଳେ ପାଣ୍ଡୁଙ୍କର ଯେଉଁ ରହିଛନ୍ତି ପତ୍ନୀ କୁନ୍ତିଦେବୀ ସେ ତାଙ୍କ ସଙ୍ଗ କରୁନଥିଲେ, ଏବଂ ତାହା ଦ୍ୱିତୀୟ ପତ୍ନୀ ହେଉଛନ୍ତି ମାଦ୍ରୀ, ତେଣୁ ଏହିଭଳି ଭାବରେ ଯେଉଁ ପାଣ୍ଡୁଙ୍କର ବହୁତ ଘଣ ଦୁଃଖ ଥିଲା, ସମଗ୍ର ପୃଥିବୀର ସମ୍ରାଟ କିନ୍ତୁ ତାଙ୍କ ପାଇଁ ଉତ୍ତରାଧିକାରୀ କେହି ନାହାନ୍ତି, ତେଣୁ ଏସବୁ କଥା ରହିଛି, ମାନେ ସବୁ ବନକୁ ଯାଇଥିଲେ, ସେଠି ସବୁ ବିଭିନ୍ନ ମୁନି ସେମାନେ ସାଧୁମାନେ ଆଶୀର୍ବାଦ କରିଥିଲେ, ଏସବୁ ସବୁ କଥା ରହିଛି ମହାଭାରତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ଏମିତି କହିବା ଯେତେବେଳେ ପାଣ୍ଡୁ ମହାରାଜ ଜାଣିଲେ ଯେ ପ୍ରକୃତରେ କୁନ୍ତିଦେବୀଙ୍କର ଶକ୍ତି ରହିଛି, ସେ ବିଭିନ୍ନ ଦେବତାମାନଙ୍କୁ ଆହ୍ୱାନ କରିପାରିବେ, ସେ ତେଣୁ କହିଲେ ତୁମେ ଧର୍ମରାଜଙ୍କୁ ଆହ୍ୱାନ କର, ତେଣୁ ଧର୍ମରାଜ କହିଲେ ପ୍ରଭୁପାଦ ମହାରାଜ କହନ୍ତି ଧର୍ମ ବୋଲି ଜଣେ ଆଉ ଜଣେ ଦେବତା ଅଛନ୍ତି, ଆପଣମାନେ ଜାଣିଥିବେ ଦକ୍ଷିଣ ଷାଠିଏ କନ୍ୟା ରହିଛନ୍ତି, ତାଙ୍କ ଭିତରୁ ଷୋହଳ ଜଣ କନ୍ୟା ବିବାହ କରିଥିଲେ ଧର୍ମକୁ, ଧର୍ମ ଏବଂ ସେ କନ୍ୟାଙ୍କ ଭିତରେ ଜଣଙ୍କ ନାମ ହେଉଛି ମୂର୍ତ୍ତି, ଏବଂ ଧର୍ମ ଏବଂ ମୂର୍ତ୍ତିଙ୍କ ପୁତ୍ର ହେଉଛନ୍ତି ନରନାରାୟଣ, ଯିଏକି ଅର୍ଜୁନ ଏବଂ କୃଷ୍ଣ ଭଗବାନ ଆସିଥିଲେ ସେ ସମୟରେ ତାଙ୍କର ଶରୀରରେ ଆଶ୍ରୟ ନେଇଥିଲେ ନରନାରାୟଣ, ତେଣୁ ଗୋଟିଏ ହେଉଛି କୃଷ୍ଣ ଏବଂ ଅର୍ଜୁନ ନରନାରାୟଣ ପ୍ରଭୁତା, ତେଣୁ ରହିଛନ୍ତି କିନ୍ତୁ ଏ ଧର୍ମରାଜ କହିଲେ ଯମରାଜ, ପ୍ରଭୁପାଦ ମହାରାଜ କହିଛନ୍ତି ଧର୍ମରାଜ କହିଲେ କିନ୍ତୁ ଯମରାଜ ଧର୍ମ ସିଏ ରହିଛନ୍ତି ଯାହା କରୁଛନ୍ତି, ଧର୍ମର ବହୁତ ଗଭୀର ତତ୍ତ୍ୱ ରହିଛି, ଏ ଧର୍ମରାଜ ଏ ଧର୍ମ ବିଷୟରେ ସଂଜ୍ଞା ଦେଇଛନ୍ତି, ଧର୍ମରାଜ ଆମେ ଏବେ ଆଲୋଚନା କରିବା ନାହିଁ କାରଣ ଆମ ସେମିତି ସମୟରେ ଆମେ ଟିକେ କହିବା ଏ ଧର୍ମ ବିଷୟରେ କହିବା ଯୁଧିଷ୍ଠିର ମହାରାଜ ଧର୍ମରାଜ, ତେଣୁ ଏ ଯେଉଁ ରହିଛି ଧର୍ମରାଜ ବିଷୟରେ ଧର୍ମରାଜ ନିଜେ କହିଛନ୍ତି ଭାଗବତ ଷଷ୍ଠ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ତାଙ୍କ ଦୂତମାନଙ୍କୁ ସେ କହିଛନ୍ତି ଧର୍ମଙ୍କୁ ସାକ୍ଷାତ ଭଗବତ ଗଣିତ ନା ବୈ ରୋଷେଇ ନା ଦେବା, ଧର୍ମ କହିଲେ କେବଳ ଭଗବାନ ଯାହାକୁ ପ୍ରଣାମ କରିବେ ସେ ହେଉଛି ଧର୍ମ, ଋଷି ଦେବତା ଅନ୍ୟମାନେ ବିଦ୍ୟାଧର ଚାରଣ କେହି ଜାଣିପାରିବେ, ସେ ଯେଉଁ ମୁଖ୍ୟ ଅସୁର ଅନୁସାର ଯେଉଁ ବିଦ୍ୟାଧର ଚାରଣ ଏମାନଙ୍କ କଥା କ'ଣ କହିବା ଆସୁନାହାନ୍ତି, ସେ ଲିଷ୍ଟରେ ଆସୁନାହାନ୍ତି, ନବି ଋଷି ନବି ଦେବା ଋଷିମାନଙ୍କୁ ବି ଜାଣିପାରୁନି ଧର୍ମର ତତ୍ତ୍ୱ ଗଭୀର ତତ୍ତ୍ୱ ରହିଛି, ତେଣୁ ଯାହା ହଉ ଏହିଭଳି ଭାବରେ କୁହନ୍ତି ଦେବୀ ଯେତେବେଳେ ପ୍ରଥମେ ଏଇ ଧର୍ମରାଜକୁ ଆହ୍ୱାନ କରିଥିଲେ ଯେଉଁ ସଙ୍ଗୀତ ପ୍ରାପ୍ତ ହେଇଥିଲେ ଯେଉଁ ମନ୍ତ୍ର ସମୋହନ ମନ୍ତ୍ର, ସମୋହନ ମନ୍ତ୍ର ରହିଛି ଯାହାକୁ ପାଠ କଲେ ଜଣେ ମୋହିତ ହେଇଯିବେ, ତେଣୁ ଏ ଦୁର୍ବାସାଙ୍କ ଠାରୁ ପାଇଥିଲେ ବର ପ୍ରାପ୍ତ ହେଇଥିଲେ, ତେଣୁ ସିଏ ଧର୍ମରାଜକୁ ଯେତେବେଳେ ସେ ମନ୍ତ୍ର ପାଠ କଲେ ଧର୍ମରାଜ ଆସିଲେ, ଏବଂ ଧର୍ମରାଜ ଯେତେବେଳେ ହେଉଛନ୍ତି କୃଷ୍ଣ ମହାରାଜ ଧର୍ମରାଜ ତାଙ୍କ ବିଷୟରେ ଆମେ କଥା କହିବା, ତାଙ୍କର ଆବିର୍ଭାବରୁ ଆମେ କଥା ଆମେ କହିବା ଅନ୍ତିମ ସମୟ ପର୍ଯ୍ୟନ୍ତ, ଖୁବ୍ କମ୍ ସମୟ ଭିତରେ କହିବା। ତେଣୁ ଯେତେ ଆସିଲେ ଧର୍ମରାଜ କୃଷ୍ଣରାଜ ଯେତେବେଳେ ଜନ୍ମ ହେଲେ ସେ ସମୟରେ ଆକାଶବାଣୀ ହେଲା, ମହାଭାରତ ବର୍ଣ୍ଣନା କରାଯାଇଛି ଆକାଶବାଣୀ ହେଲା, ଏ ଜଣେ ଧାର୍ମିକ ବ୍ୟକ୍ତି ହେବେ, ଧର୍ମ ସ୍ଥାପନ କରିବେ, ଧାର୍ମିକ ବ୍ୟକ୍ତି ହେବେ ଧର୍ମରାଜ। ତେଣୁ ପୃଥିବୀର ଇତିହାସରେ ଦୁଇଟି ପ୍ରସିଦ୍ଧ ରାଜା ଅଛନ୍ତି, ଦୁଇଟି ପ୍ରସିଦ୍ଧ ରାଜା, ଦୁଇଟି ପ୍ରସିଦ୍ଧ ବଂଶ ରହିଛନ୍ତି, ଗୋଟେ ହେଉଛି ସୂର୍ଯ୍ୟ ବଂଶ ଏବଂ ଗୋଟେ ହେଉଛି ଚନ୍ଦ୍ର ବଂଶ। ଏଇ ଦୁଇଟି ଯାକ ବଂଶ ଏକ ସମୟରେ ଆସିଛି, ଏକ ସମୟରେ ଆରମ୍ଭ ହୋଇଛି। କିନ୍ତୁ ଭାଗବତ ବର୍ଣ୍ଣନା କରାଯାଇଛି ଧର୍ମ ସଂଘରେ କ'ଣ ଇଶାନ କଥା ପ୍ରଥମେ ସୂର୍ଯ୍ୟ ବଂଶ ବିଷୟରେ କୁହାଯାଇଛି, ତାପରେ ଚନ୍ଦ୍ର ବଂଶ ବିଷୟରେ କୁହାଯାଇଛି, କିନ୍ତୁ ଦୁଇଟି ଯାକ ବଂଶ ଏକ ସମୟରେ ଆସିଛି, ଚନ୍ଦ୍ର ପ୍ରମାଣ ଆସୁଛନ୍ତି। ତେଣୁ ସୂର୍ଯ୍ୟ ବଂଶରେ ଯେଉଁ ରାଜା ଆସିଥିଲେ ଭଗବାନ ରାମଚନ୍ଦ୍ର, ସ୍ୱୟଂ ଭଗବାନ ରାଜା ଆସିଥିଲେ, ସେ ଦେଖିବେ ସେହି ସମୟରେ ତାଙ୍କର ରାଜ୍ୟ ଶାସନ କିପରି ଧାର୍ମିକ ଅନୁସାରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେଉଥିଲା। ପ୍ରସିଦ୍ଧ ଏ ରାଜ୍ୟ ରହିଛି ରାମ ରାଜ୍ୟ, ବର୍ତ୍ତମାନ ମଧ୍ୟ ସମସ୍ତ ଭାଇ ହେଉଛି ରାମ ରାଜ୍ୟ। ରାମ ରାଜ୍ୟଟା କିଭଳି ଆମେ ଏତେ ଆଲୋଚନା କରିପାରିବୁ ନାହିଁ। ତେଣୁ ସେହିଭଳି ଭାବେ କୃଷ୍ଣ ରାଜ୍ୟ, ଏ ଯୁଧିଷ୍ଠିର ମହାରାଜ ସ୍ଥାପିତ ହେଲେ, ରାଜା ହେଲେ, ଏ ହେଉଛି କୃଷ୍ଣଙ୍କ ରାଜ୍ୟ। ଭାଗବତ ପ୍ରଥମ ସଙ୍ଗୀତ ମଧ୍ୟରେ ତାଙ୍କ ବିଷୟରେ ବର୍ଣ୍ଣନା ଯୁଧିଷ୍ଠିର ମହାରାଜ କଥା କୁହାଯାଉଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଆସିଲେ ଗୋଟିଏ ବର୍ଷ ପରେ ଆଉ ପୁଣି ଭୀମ ଜନ୍ମ ହେଲେ, ପବନଦେବଙ୍କର ସମ୍ମାନ କରିକିରି ଆଉ ତୃତୀୟ ବର୍ଷରେ ସବୁବେଳେ ତାଙ୍କର ଆକାଶବାଣୀ ହେଉଥିଲା, ଇଏ ଏଭଳି ହେବେ, ଇଏ ଏଭଳି ହେବେ, ଇଏ ଏଭଳି ହେବେ। ଅର୍ଜୁନ ଆସିଲେ, ଇନ୍ଦ୍ରଘଟରେ ଆସିଲେ ଅର୍ଜୁନ, ଏବଂ ଯାହାଙ୍କରରେ ଆସିଲେ ମାଦ୍ରୀଙ୍କର ଦୁଇ ଜଣ ସନ୍ତାନ ଏକ ସମୟରେ ଯାହା ହେଲେ ନକୁଳ ଏବଂ ସହଦେବ, ପାଣ୍ଡବ ପାଞ୍ଚ ଜଣ। ଭାଗବତ ବର୍ଣ୍ଣନା କରାଯାଇଛି ଯେ ପରୀକ୍ଷିତ ରାଜସେ ଜନ୍ମ କର୍ମ ବିଳାପନ ସଂସ୍ଥାନ୍ତ ପାଣ୍ଡୁପୁତ୍ରାଣ ବକ୍ଷେ କୃଷ୍ଣ କଥୋଦୟ। ପ୍ରଥମ ସପ୍ତମ ଅଧ୍ୟାୟ କହୁଛନ୍ତି, କହୁଛନ୍ତି ପରୀକ୍ଷିତ ନୈମିଷାରଣ୍ୟ ସୀମାନ ଅଠାଅଶ ହଜାର ସୀମାନଙ୍କୁ ପରୀକ୍ଷିତ ମାନଙ୍କର କଥା ବା ଭକ୍ତଙ୍କର କଥା, ଆମର ଏଇଠି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର କଥା କୁହାଯାଉଛି। ତେଣୁ ଏହି ପ୍ରସଙ୍ଗରେ ଆମେ ଯୁଧିଷ୍ଠିର ମହାରାଜ କଥା କହିବାକୁ, ଗୋଟେ ବର୍ଷ ତଳେ ମୁଁ କହିଥିଲି ପାଣ୍ଡବ ଏ କ'ଣ ପରୀକ୍ଷିତ ମହାରାଜ ବିଷୟରେ କହିଥିଲି, ପରୀକ୍ଷିତ ମହାରାଜଙ୍କର କଥା ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ରହିଛି। ଏ ବର୍ଷ ମୋତେ ସୁଯୋଗ ମିଳିଥିଲା ଯୁଧିଷ୍ଠିର ମହାରାଜ ବିଷୟରେ କହିବା ପାଇଁ, ଯାହା ଆମେ ତ ବୁର୍ଲାରେ ରହୁଛୁ, କିନ୍ତୁ କୌଣସି ସ୍ୱଭାବ ମାନେ ଇଏରେ ଭଗବାନ ବ୍ୟବସ୍ଥାରେ ଆମକୁ ବି ସୁଯୋଗ ମିଳିଲା କଥା କହିବା ପାଇଁ। ତେଣୁ ଏ ଯେଉଁ ରହିଛନ୍ତି ପାଣ୍ଡବ ପାଞ୍ଚ ଭାଇ, ଏହିଭଳି ଭାବରେ ଗୋଟେ ଥର ଯେତେବେଳେ ପାଣ୍ଡୁଙ୍କର ତାଙ୍କର ପତ୍ନୀ ମାଦ୍ରୀଙ୍କର ସାଙ୍ଗ କରିବା ପାଇଁ ଚାହିଁଲେ, ଏ କାମର ପ୍ରଭାବ ଏଭଳି ରହିଛି, ବହୁତ ବଡ଼ ବଡ଼ କଥା ରହିଛି, ଆମେ କେତେ କହିବା ସେ ବିଷୟରେ। କାମର ପ୍ରଭାବକୁ କେହି ଗୁରୁତ୍ୱ ନୁହନ୍ତି, କେବଳ ଭଗବାନ ନାରାୟଣଙ୍କୁ ଛାଡ଼ିଦେଲେ ଆଉ କେହି ଏହି କାମର ପ୍ରଭାବକୁ ଗୁରୁତ୍ୱ ନୁହନ୍ତି, ବହୁତ ଜଗତ ଏଭଳି ରହିଛି। ଏମିତିକି ବ୍ରହ୍ମା ମଧ୍ୟ କାମର ପ୍ରଭାବ ପ୍ରଭାବ ସହିତ ତାଙ୍କର କନ୍ୟା ସରସ୍ୱତୀ ପ୍ରତିରେ ଧାବିତ ହୋଇଥିଲେ, ଭୂତ ଜଗତି ମୈଥୁନାଳ ବର୍ଣ୍ଣନା କରାଯାଇଥିଲା ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଋଷଭଦେବ ଭଗବାନ ପ୍ରଣବତା ସେ କହୁଛନ୍ତି, ଇଏ ଭୌତ ଜଗତ ହେଉଛି ମୈଥୁନାଳ ମୈଥୁନାକାର ଯଦାନ ପଶ୍ୟନ୍ତି ଅଯଥା ଗୁଣେହା ଯଦାନ ପଶ୍ୟନ୍ତି, ଆମେ ସେ ଶ୍ଳୋକ କହିବା ନାହିଁ, ଇଏ ହେଉଛି ମୈଥୁନାକାର ମୈଥୁନାକାରରେ ସମସ୍ତ ରହିଛନ୍ତି। ତେଣୁ ଏଠି କାମର ପ୍ରଭାବ ରହିଛି। ତେଣୁ ଯାହା ହେଉ ଏହିଭଳି ଭାବରେ ସେ ଯେଉଁ ତାଙ୍କ ପତ୍ନୀଙ୍କ ସଙ୍ଗ କଲେ, ମୃତ୍ୟୁବରଣ କଲେ, ତେଣୁ ତାହା ପରେ ତାଙ୍କର ପୁତ୍ରମାନେ ପାଣ୍ଡବ ପାଞ୍ଚ ଭାଇ ଏସବୁ ମାଦ୍ରୀ ଚାହୁଁଥିଲେ, ପୁତି ଚାହୁଁଥିଲେ ସ୍ୱାମୀଙ୍କ ସହିତ ସତୀ ହେବା ପାଇଁ, କିନ୍ତୁ ମାଦ୍ରୀ କହିଲେ ନା, ତମେ ତୁମର ପୁତ୍ର ଏବଂ ମୋ ପୁତ୍ର ଭିତରେ କୌଣସି ଭେଦ କରିବ ନାହିଁ, କିନ୍ତୁ ମୋର ଭେଦ ରହିଛି, ମାମକା ପାଣ୍ଡବାସ କହିବ। ତେଣୁ ତମେ କହିକରି ସେ ମାଦ୍ରୀ ତାଙ୍କ ସ୍ୱାମୀଙ୍କ ସହିତ ସତୀ ହେଇଥିଲେ। ତେଣୁ ସବୁ ପାଣ୍ଡବମାନେ ଆସି ପହଞ୍ଚିଗଲେ, ଆସି ପହଞ୍ଚିଗଲେ ହସ୍ତିନାପୁର, ବନରୁ ଆସିଲେ ହସ୍ତିନାପୁରକୁ, ରାଜ୍ୟକୁ ଆସିଲେ। ତେଣୁ ଏହି ସମୟରେ ଆପଣମାନେ ଜାଣନ୍ତି ପାଣ୍ଡବମାନଙ୍କ ବିରୁଦ୍ଧରେ କିଭଳି ଭାବରେ ଚକ୍ରାନ୍ତ ହୋଇଥିଲା, ଚକ୍ରାନ୍ତ ହୋଇଥିଲା। ତେଣୁ ପିଲା ଦିନରୁ ଭୀମଙ୍କୁ ହତ୍ୟା କରିବା ପାଇଁ ବିଶ୍ୱଲୋକ ଦେଇ ଦେଇଥିଲେ, ଏବଂ ବିଭିନ୍ନ ପ୍ରକାର ଚକ୍ରାନ୍ତ କରିକରି ଅନ୍ତିମରେ ତାଙ୍କୁ ନେଇକରି ରଖିଥିଲେ କେଉଁଠି ଲକ୍ଷା ଗୃହରେ ବର୍ଣ୍ଣାବର୍ତ୍ତ ଯାହାକୁ ବାରଣାସୀ ବର୍ତ୍ତମାନ ବାରଣାସୀ ବାରଣାବର୍ତ୍ତ ଋତୁରାଜ ମହାରାଜ କହିଲେ ଯେ ଯୁଧିଷ୍ଠିର ଦେଖ ତୁମେ ପାଞ୍ଚ ପୁତ୍ର ପାଞ୍ଚ ଭାଇ ଆଉ ଆମେ ଶହେ ଭାଇ ଆମର ଅଛନ୍ତି ପୁତ୍ରମାନେ ଏମାନଙ୍କୁ ଫିର କଞ୍ଜେଷ୍ଟେଡ଼ ହେଉଛି ଆଉ ଠିକ୍ ଭାବରେ ତୁମର ଉପଯୁକ୍ତ ତୁମେ ରହିପାରୁନ ତୁମ ପାଇଁ ଗୋଟେ ବହୁତ ବଡ଼ ସୁନ୍ଦର ପ୍ରସାଦ ତିଆରି କରିଦେଉଛି ପ୍ରସାଦ ତିଆରି କରିଦେଇ ବାରଣାବର୍ତ୍ତ ରାଜପ୍ରସାଦ କରିଦେଇ ତ ସେଠି ରାଜ ପୁତ୍ର ସେଠି ଗୃହ ଏଇଭଳି ଭାବରେ କରି ତାକୁ ପଠେଇଦେଲି ବାତୃତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯଦାଧୁନ୍ ଧର୍ମେଣ ବିନ୍ୟସ୍ତ ଗୋଷ୍ଠୀ ନଦାନ ପୁଂସା ବିନ୍ୟସ୍ତ ଦୃଷ୍ଟି ଯେତେବେଳେ ଧୃତରାଷ୍ଟ୍ର ମହାରାଜ କହିଲେ ଯୁଧିଷ୍ଠିର ମହାରାଜ ସେଇଟାକୁ ସ୍ୱୀକାର କଲେ ଯଦା ତୁ ରାଜା ସୁସୁତାନ ସାଧୁନ୍ କୃଷ୍ଣ ଅଧର୍ମେଣ ବିନଷ୍ଟ ଦୃଷ୍ଟି ନିଜ ପୁତ୍ରମାନଙ୍କୁ ସାହି ପୁତ୍ରମାନଙ୍କୁ ଅଧର୍ମରେ ପାଳନ କରୁଥିଲେ କି ଧର୍ମରା କି ଅଧର୍ମରା ଧର୍ମ ସହିତ ଅଧର୍ମ ରହିଛି ସାହିତ୍ୟ ସାହିତ୍ୟ ଭୂମିତ ଜଗନ୍ତୁ ସେଇଭଳି ଭାବେ ଯେତେବେଳେ ଧର୍ମପ୍ରାଦ କମିଯିବ ଧର୍ମପ୍ରାଦ ବଢ଼ିଯିବ ଧର୍ମ ଅଧର୍ମ ସବୁ ଟାଇମ୍ ଚାଲିଛି ଭୂମିତ ଜଗତ ସେଇଭଳି ଭାବରେ ଅଧର୍ମ ଟାଇମ୍ ପ୍ରାଦ ରହିଛି ଯେହେତୁ ସ୍ତ୍ରୀ ସୁନା କେତେବେଳେ ଅଧର୍ମ କେତେ ପୀଡ଼ା ଯେଉଁଭଳି ଭାବରେ ଧର୍ମର ଚାରିପାଦ ରହିଛି ଅଧର୍ମର ମଧ୍ୟ ଚାରିପାଦ ରହିଛି କୌରବମାନେ ରିପ୍ରେଜେଣ୍ଟ କରୁଛନ୍ତି ଅଧର୍ମକୁ ପାଣ୍ଡବମାନେ ରିପ୍ରେଜେଣ୍ଟ କରୁଛନ୍ତି ଧର୍ମକୁ ତେଣୁ ଏଠି ଭାଗବତ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏ କଥା କହୁଛନ୍ତି ଉଦ୍ଧବ ବିଦ୍ରୋହ କରୁଛନ୍ତି ଯଦା ତୁ ରାଜା ସୁସୁତାମ ଅସାଧୁ ଆମର ସବୁ ଅସାଧୁ କୃଷ୍ଣ ଅଧର୍ମେଣ ବିନଷ୍ଟ ଦୃଷ୍ଟି ଧୃତରାଷ୍ଟ୍ର ମହାରାଜଙ୍କର କେବଳ ଚକ୍ଷୁ ଚାଲି ଯାଇଥିଲା ତା ନୁହଁ ତାଙ୍କର ଅନ୍ତର୍ଚକ୍ଷୁ ମଧ୍ୟ ନଷ୍ଟ ହୋଇଯାଇଥିଲା ଏବଂ ସେ ଯେ କ'ଣ ଅଜ୍ଞାନରେ ସବୁ କରୁଥିଲେ ତା ନୁହଁ ମହାମହା ବିଦ୍ୱାନ ବ୍ୟକ୍ତିମାନେ ସବୁ ରହିଥିଲେ ସବୁ ଧାର୍ମିକ ବ୍ୟକ୍ତିମାନେ ମହାଜନମାନେ ସବୁ ରହିଥିଲେ ଭୀଷ୍ମ ରହିଥିଲେ ମହାଜନ ବିଦୁର ଇଏ ମଧ୍ୟ ଜଣେ ମହାଜନ ଯମରାଜ ଇଏ ଜଣେ ମହାଜନ ଏବଂ ବିଭିନ୍ନ ଋଷିମାନେ ସବୁ ଆସିକି ସେଠି ମଧ୍ୟ ସେସବୁ ଜ୍ଞାନ ପୁଷ୍ପରେ ବିଦୁର ମଧ୍ୟ ସବୁବେଳେ ବିଦୁର ନୀତି ରହିଛି କିନ୍ତୁ ତା ବି ସେ ଶୁଣୁନଥିଲେ କୃଷ୍ଣ ନଧର୍ମେଣ ବିନଷ୍ଟ ଦୃଷ୍ଟି କ'ଣ ଯେତେବେଳେ କ'ଣ କଲେ ତା ପ୍ରବେଶ ରକ୍ଷା ଭଗବାନ ଦଧା ତାଙ୍କୁ ହତ୍ୟା କରିଦେବେ ବୋଲି କହିଲେ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସବୁଠି ଅଛନ୍ତି ଦାଦା ଭାତୃ ଜବିଷ୍ଠ ସୁତାମ ବନ୍ଧୁ ଜବିଷ୍ଠ କହିଲେ ତାଙ୍କର କନିଷ୍ଠ ଭାତା ବାଣୁଙ୍କ ପୁତ୍ରମାନଙ୍କୁ ବିଭନ୍ତୁ ତାଙ୍କର ପିତା ମୃତ୍ୟୁବରଣ କରିଯାଇଥିଲେ କିନ୍ତୁ ତଥାପି ତାଙ୍କୁ ପାଳନ କରିବା ପରିବର୍ତ୍ତେ ତାଙ୍କୁ ରକ୍ଷା ଭବନରେ ରଖିକିରି ଦଦା ଜାଳିଦେଲେ କି କୁହାଗଲା ଉଦ୍ଧବ କହୁଛନ୍ତି ଜାଳିଦେଲେ ଯଦିଓ ସେମାନେ ଜଳିନାହାନ୍ତି କିନ୍ତୁ ଏ ଯେଉଁ ଆଟେମ୍ପ୍ଟ ମର୍ଡ଼ର ପାଇଁ ମଧ୍ୟ ଜଣେ କ'ଣ ମର୍ଡ଼ର କରେ ଯାହା ଦୋଷ ଆଟେମ୍ପ୍ଟ ମର୍ଡ଼ର ମଧ୍ୟ ସେଇ ଯେଉଁ ଦୋଷ ତେଣୁ ଏଇଭଳି ଭାବରେ ଏଠି ବହୁତ କୌଶଳ କଥା ଦଦା ଜାଣିଦେଲେ ଏଇ କଥା ବହୁତ କଥା ରହିଛି ତାଙ୍କୁ ବହୁତ ସଂକ୍ଷେପରେ କଥା କହିବା ତେଣୁ ଏଇଭଳି ଭାବରେ ଏମିତିକି କ'ଣ ଭୀଷ୍ମଦେବ ଦ୍ରୋଣାଚାର୍ଯ୍ୟ ଏମାନେ ସବୁ କ୍ରନ୍ଧ କଲେ ଆପଣମାନେ ସେ କଥା ଜାଣନ୍ତୁ ନା କ'ଣ କେତେ ବିସ୍ତାର ଭାବେ ବର୍ଣ୍ଣନା କରିବି ତ ସେ କହିଦେବା ପ୍ରସଙ୍ଗକ୍ରମେ ଯେଉଁ ରହିଥିଲେ ରକ୍ଷା ଭବନରେ ଯେତେବେଳେ ମହାଭାରତରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଏହିପରି ଭାବରେ ଧୃତରାଷ୍ଟ୍ର କହିଲେ ସେତେବେଳେ ସମସ୍ତ ସାମ୍ନାରେ ବିଦୁର ଯୁଧିଷ୍ଠିର ମହାରାଜଙ୍କୁ ମ୍ଲେଚ୍ଛ ଭାଷାରେ କଥା କହିଲେ ଏଥିରୁ ଜଣାପଡ଼ୁଛି ଯୁଧିଷ୍ଠିର ମହାରାଜ ଅନେକ ଭାଷା ସେ ଜାଣନ୍ତି ତେଣୁ ମ୍ଲେଚ୍ଛ ଭାଷାରେ କହିଲେ ଏଭଳି ଭାବରେ ଅନ୍ୟମାନେ କିଏ ବୁଝିପାରିଲେ ନାହିଁ କିନ୍ତୁ ଯୁଧିଷ୍ଠିର ମହାରାଜ ବୁଝିଲେ ତୁମକୁ ଯେଉଁ ପଠାଯାଉଛି ସେ ସମୟରେ ଇଂରାଜୀରେ ସେଇଟା ରହିଛି ମଧ୍ୟ ୱାନ୍ ହୁ ନୋଜ୍ ଦେର୍ ଆର୍ ସାର୍ପ ୱିପନ୍ସ କେପେବୁଲ୍ ଅଫ୍ କଟିଂ ଦ ବଡ଼ି ଅଲଦୋ ନଟ୍ ମେଡ୍ ଅଫ୍ ମେଟାଲ୍ ଇଜ୍ ନଟ୍ ଇଞ୍ଜିଓର୍ଡ ବାଇ ଦେମ୍ ଏସବୁ ଗୋଟେ ସାଙ୍କେତିକ ଭାଷାରେ କହିଲେ ଇଂରାଜୀ ଭାଷାରେ କହିଲେ ବି କୁହାଯାଏ ଅନ୍ୟମାନେ କେହି ବୁଝିପାରିଲେ ନାହିଁ ଆମେ ଯଦି ତେଲୁଗୁ ଅଂଶ କିଏ ଖାଇପାରିବୁ ହୁଏତ ଧରା ଯଦି ଫ୍ରାନ୍ସ ଭାଷାରେ ପ୍ୟାରିସ ଫ୍ରେଞ୍ଚ ଭାଷାରେ ଆମେ କହିବା କେତେ ଜଣ ବୁଝିଲେ ସେ ଜଗନ୍ନାଥ ମହାରାଣୀ
प्रकार भाषा रही जगत इतनी प्रकार भाषा रही किंतु भाषार जननी होती देवनागर संस्कृत भाषा आम संस्कृत भाषार कथा चलती भागवत संस्कृत भाषा ये हूँ ये भाषा सहित कौन सी भाषा समान हो पार ना जहाँ हूँ तेणु ये जो कहे युधिष्ठिर महाराज से कथा भी बुझे अन्य कहीं बुझीपारे ना तेणु गोटे वर्ष पाखे गोटे वर्ष पाख रहीकि से कौन कै सबुदिन रात्रि जन जन रोते निद्रा जा नए जन जन जगुले हत्या करने उद्यम कराक्षा भवन में तेणु तीन गोटे सुडंग तैयारी करदे सुडंग तैयारी करदे ऋषि महाराज कहले तमें के रहा से जाड़े आम कि जाड़ीदे गोटे विराट भोजन व्यवस्था कले विराट भोज है कर्णाश्र जो मैंने लोक मैं थे बहुत आनंद से प्रसाद सब ग्रहण कले के भाग्य पांडव मान भाई भक्त मान संबलाद करते सत्संग सत्संग करते कौन के बड़ भाग्य सौभाग्य गोटी वर्ष काल पाखापाखी से संबलाद करते संग्रह करते हैं सत्संग कौन थे शतांत संगा महावीर से संविदो भवंति रुकान सायना तथा तज्जोषणा दास भगवत मणि श्रद्धा दिवंगे अनुक्रमिष्यति भूत जगत हो क वर्ग असत संग रे समस्त क वर्ग गति को सजो परिश्रम फेण व्यर्थता भय एवं मृत्यु रही किंतु अपवर्ग गोटे रास्ता क्या सब अपवर्ग रास्तार प्रतीक अपवर्ग रास्तार प्रतीक जो परिश्रम ना कण ना व्यर्थता ना भय ना मृत्यु ना मृत्यु बाहर ही जावा कत बड़ कथा कत बड़ सौभाग्य सत्संग तेना वाराणसी लोक मैंने किसी सुजोग पाई प्रति अवस्था किसी ना कि रही सुख रही दुख रही किसी कौन प्लस पॉइंट रही माइनस पॉइंट रही तेणु ये जदि पांडव मान गुड चक्रांत कराला कि परमा गुमेरा परमा दुर्दृश्य कला आम पाइबा उद्देश्य यही भाव में विराट भोजी है से सब गोटी वर्ष पाखापाखि सत्संग करते बहुत आनंद प्रसाद पाते से ही समय जड़े बण बणर जल रही फैमिली जड़े सी आस पे जो स्त्रीलोक पांच पुत्र पांडव बड़ी मैं से रही से भोजन जोग देते एक जाणिना पांडव मैंने जाणिना से दिन रातिर भीम कौन कर निहां लगे दाह शब्द व्यवहार कराला तुम जाणी व्यवस्था करा जा तेणु यही भाव भीम कौन कले पांच चार भाई एवं माँ पांच जन धरिक पड़े सुडंग तेणु यही भाव में सकाल जल्ला जल्ला सब बारण सब लोक मैं उठले दम कड़ा लोक मैंने देखा कौन है ना जड़े स्त्री लोक मृत शरीर पड़ी और पांच जन पुरुष लोक मृत शरीर पड़ी तेनालीरा कुतिदेवी पांच पुत्र सहित मृत्युवरण करीष्मदेव क्रंदन करने आरंभ कले पौर मैंने मिथ्या क्रंदन करते धृतराष्ट्र महाराज मत क्रंदन करते कि क्रंदन तफात रही एमती अन्य क्या कौन कह भगवान निजे कृष्ण बलराम द्वारकारी सुंदर कृष्ण बहुत होता द्वितीय बहुत सत्यभाम को बहुत करते मानते खूब कम समय भितर बहुत होता कि तथा से गले गले कृष्ण बलराम जैसे क्रंदन कर भगवान क्रंदन कर भगवान के लीला बुझे तो सहज नुह ये सब बहुत विस्तार प्रश्न रही यही भाव में पांडव मैंने उधार पाइले उधार पाई जा विभिन्न स्थान को जाती समय एक चक्रा स्थान पहुँचे पांडव मैंने एक चक्रा नाम आम थोड़े जाइए नित्यानंद आविर्भाव स्थल स्थल से पांडव ताला जाइए उपेन्द्र विश्व को जाए
ମୁଁ କିଛି ମିଠା କହୁଛି ଚାକିରି ଆସିଛନ୍ତି କଥା ଅନୁସାରେ ମୋତେ କେତେ ଜଣ ମିଠା କିଛି ସବୁ କହିଦିଅନ୍ତି କିନ୍ତୁ ଭଗବାନ ସବୁ ଜାଣନ୍ତି କିଏ କେତେ ମିଠା କେତେ ସତ୍ୟ ଇଏ ଅଧର୍ମ ଧର୍ମ ସ୍ଥାନରେ ମଧ୍ୟ ଅଧର୍ମ କାଟି ଚାଲିଛି ତେଣୁ ଏହିଭଳି ଭାବରେ ପାଣ୍ଡବମାନେ ସେ କହିଥିଲେ ବକା ସବୁ ବୋଧ କରିଥିଲେ ଭୀମ ସବୁ କହିକିରି ତାପରେ ଯେତେବେଳେ ଭୀମଙ୍କର ଏହିଭଳି ଭାବରେ ବକା ସବୁ ବୋଧ କଲେ ତାଙ୍କର ପ୍ରଶଂସା ହେଇଛି ବୋଲି ସବୁ ପାଣ୍ଡବମାନେ ସେ ସ୍ଥାନ ତ୍ୟାଗ ଚାଲିଗଲେ ଯାଇ ପହଞ୍ଚିଗଲେ ଯେଉଁ ଦ୍ରୁପଦ ଯେଉଁ ରହିଛନ୍ତି ଦ୍ରୁପଦ କନ୍ୟା ସ୍ୱୟଂବର ହେବାର ଥିଲା ସେଇଠି ଯାଉଛନ୍ତି ପଞ୍ଜାବ ପଞ୍ଜାବ ସେଠୁ ଗଲେ ପଞ୍ଜାବ ଯାଇ ପହଞ୍ଚନ୍ତି ତେଣୁ ଯେତେବେଳେ ଏଇ ଯେଉଁ ଦ୍ରୌପଦୀଙ୍କର ଚାଲିଛି ସ୍ୱୟଂବର ଚାଲିଛି ଯିଏ ସେ ଯେଉଁ ରହିଛି ତଳେ ରହିଛି ଜଳ ରହିଛି ଉପରେ ଚକ୍ର ରହିଛି ଚକ୍ର ଘୁରୁଛି ମାଛଟେ ରହିଛି ସେ ମାଛକୁ ଟାର୍ଗେଟ୍ କରିବେ ଆଖି ଦେଖିକି ନୁହଁ ସେ ଘୁରୁଛି ସେ ଘୁରୁଛି ଟାର୍ଗେଟ୍ ରହିବେ ତା ଆଖି ହେଉଛି ଟାର୍ଗେଟ୍ କିନ୍ତୁ ଉପରକୁ ଦେଖି ନୁହଁ ତଳକୁ ଦେଖିକି ଏତେ ପ୍ରକାର ବିଦ୍ୟା ରହିଛି ଏଇଭଳି ଭାବରେ ଅନେକ ବିଦ୍ୟା ରହିଛି କିନ୍ତୁ ବିଦ୍ୟାମାନ ଯଦି ରାଜା ରାଜବିଦ୍ୟା ରାଜବୁଜ ପବିତ୍ର ଉତ୍ତମ ପ୍ରତ୍ୟକ୍ଷାଗମ ଧର୍ମ୍ୟ ସୁସୁଖମ କର୍ତ୍ତମ୍ୟ ଭଗବତ ନବମ ଧର୍ମ ରାଜବିଦ୍ୟା ଶ୍ରେଷ୍ଠ ବିଦ୍ୟା ହେଉଛି କ'ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ରାଜବିଦ୍ୟା ବହୁତ ସହଜରେ ଜଣେ ପ୍ରାପ୍ତ ହେଇପାରେ ଛୋଟ ପିଲାଠାରୁ ଆରମ୍ଭ କରିକି ମାତୃଗର୍ଭରେ ମଧ୍ୟ ପ୍ରହ୍ଲାଦ ମହାରାଜ ରାଜବିଦ୍ୟାକୁ ଆଚରଣ କରୁଥିଲେ ଏମିତିକି ଅନ୍ତିମ ସମୟ ପର୍ଯ୍ୟନ୍ତ ଅଜାବେଳ ମୃତ୍ୟୁ ବେଡ଼ରେ ମଧ୍ୟ ଏ ରାଜବିଦ୍ୟାକୁ ଆଚରଣ କରିଥିଲେ ଏମିତି କଥା ରହିଛି ତେଣୁ ଏହିଭଳି ଭାବରେ ଅର୍ଜୁନ ଯେତେବେଳେ ସେଠି ଯାଇଛନ୍ତି କୃଷ୍ଣ ବଳରାମ ମଧ୍ୟ ଯାଇଥିଲେ ଏବଂ କୃଷ୍ଣ ବଳରାମ କହୁଛନ୍ତି କୃଷ୍ଣ କହୁଛନ୍ତି ଭାଇ ଏହି ଯେଉଁ ଦାଉଜି କିଛି ରହିଛନ୍ତି ଯୁଧିଷ୍ଠ ମହାରାଜଙ୍କୁ ଦେଖା ଦେଉଛନ୍ତି ଯେମିତି ସେ ଜାଣିନାହାନ୍ତି ବଳରାମ ହଁ ସତର୍କ ଦାଦୁ ଯୁଧିଷ୍ଠ ମହାରାଜଙ୍କୁ ଦେଖା କାରଣ ତା ପୂର୍ବ ସମୟ ଜାଣିଛନ୍ତି ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି ଏବଂ ଇଏ ଯେଉଁ ରହିଛନ୍ତି ଭୀମ ଭଳି ରହିଛନ୍ତି ହଁ ଭୀମ ଭଳି ରହିଛନ୍ତି ନା ଇଏ ଅର୍ଜୁନ ଏଇଭଳି ଭାବରେ କଥା ହେଉଛନ୍ତି ଆଲୋଚନା ହେଉଛନ୍ତି ମହାଭାରତ କଥା ଭାଗବତ ସାର ଜିନିଷଟା ଦିଆଯାଇଛି ମହାଭାରତରେ ସାକ୍ଷ୍ୟ ଲକ୍ଷ ଶ୍ଳୋକ ଅଛନ୍ତି ସାକ୍ଷ୍ୟ ଲକ୍ଷ୍ୟ ଆମ ପାଇଁ କେବଳ ଲକ୍ଷ୍ୟ ରହିଛି କିନ୍ତୁ ସାକ୍ଷ୍ୟ ଲକ୍ଷ୍ୟ ଶ୍ଳୋକ ରହିଛନ୍ତି ତେଣୁ ଏହିଭଳି ଭାବରେ ଯେତେବେଳେ ଅର୍ଜୁନ ଟାର୍ଗେଟକୁ ଆଚିଭ୍ କରେ ଦ୍ରୌପଦୀ ଭାବରେ ପାଣ୍ଡବ ମନ୍ତ୍ର ଏଇସବୁ କଥା ସବୁ ରହିଛି କିଛି ଆଲୋଚନା କରିବା ନାହିଁ ତେଣୁ ଏହିଭଳି ଭାବରେ ଯେତେବେଳେ ହେଲା ସେତେବେଳେ ଧୃତରାଷ୍ଟ୍ର ଖବର ପାଇଲା ପରେ ତାଙ୍କର କ'ଣ କରିବୁ ପିଲା ଚେଷ୍ଟା କରୁଛନ୍ତି ମାରିବା ପାଇଁ ସେ ତାଙ୍କର ତାଙ୍କର ସେମାନେ ମୃତ୍ୟୁବରଣ କରି କ'ଣ କରିବେ ଆଙ୍କର ସବୁ ସବୁ ପ୍ରକାର ଅସୁବିଧା ଆସି ପହଞ୍ଚୁଛି ଭୀମକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବିଷରକୁ ନେଇକିରି କିନ୍ତୁ ଭୀମ ପାଇଗଲେ 8000 ହାତୀର ବଳ ପାଇଗଲେ ତାଙ୍କର ଆଗକୁ ଥିଲା 2000 ହାତୀର ବଳ ତାପରେ ପାତାଳକୁ ଗଲେ ସେଠି ଯେଉଁ ଅମୃତ କୁଣ୍ଡକୁ ପାଳନ କଲେ 8 କୁଣ୍ଡ ପାଳନ କଲେ 8000 ହାତୀର ବଳ ତ ପ୍ରାପ୍ତ ହେଇଗଲେ 10000 ହାତୀର ବଳ ହେଇଗଲା ତାଙ୍କର ଏଭଳି ଭାବରେ କୌରବମାନେ କିଛି ଚେଷ୍ଟା କରୁଛନ୍ତି ତାଙ୍କୁ ହଟେଇବା ପାଇଁ ତାଙ୍କର ବଳ ସେଇଭଳି ଭାବରେ ଅଧିକରୁ ଅଧିକ ତାଙ୍କର ଅଗ୍ରଗତି ସମୟରେ ଲାଭ କରୁଛନ୍ତି ଭଗବାନ ଯାହାର ଶରଣରେ ଯାହା ଯାହା ଯିଏ ଭଗବାନଙ୍କ ଶରଣରେ ଅଛନ୍ତି ତାଙ୍କର କିଏ କରିପାରିବେ କ'ଣ ରକ୍ଷା ହାରି ମାରେ କିଏ ମାରେ ହାରି ରଖେ କିଏ ଭଗବାନ ତାକୁ ରକ୍ଷା ଦେବେ କିଏ କ'ଣ କରିପାରିବ କଥା ରହିଛି ତେଣୁ ଏଇଭଳି ଭାବରେ ଯେତେବେଳେ ଜାଣିଛି ଧୃତରାଷ୍ଟ୍ର ହାତ କଥା ହାତ କ'ଣ କରିବା ପିଲା ଆଗରୁ ଚେଷ୍ଟା କରୁଛନ୍ତି ଆଉ କିଛି ହେଇପାରିଲାନି ରାଜ୍ୟକୁ ବିଭାଗ ଯିବା ମାନେ ଯାହା ବି ଗୋଟେ ଦେଲେ ପାଣ୍ଡବମାନଙ୍କୁ ଗୋଟେ ମରୁଭୂମି ଦେଲେ ମରୁଭୂମି ଦେଲେ ବର୍ତ୍ତମାନ ସେଟା ଇନ୍ଦ୍ରପ୍ରସ୍ଥ ବର୍ତ୍ତମାନ ଦିଲ୍ଲୀ ସେ ସେମାନେ ମରୁଭୂମି ଥିଲା କିନ୍ତୁ ମରୁଭୂମିକୁ ମଧ୍ୟ ଭଗବାନ ଗୋଟେ ମରୁଜ୍ଞାନ ପରିଣତ କରିପାରିବେ ଭଗବାନ ପଙ୍ଗୁ ନ କହିଛି ଗିରି କ'ଣ ପଙ୍ଗୁ ନ କହିଛି ଗିରି ମୁଁ କ'ଣ କରନ୍ତି ଭାଷା ଆଣ ଭୂକୁ ମଧ୍ୟ ସେ ଭାଷା କରିବେ ଭଗବାନ ତେଣୁ ମରୁଭୂମିକୁ ଗୋଟେ ମରୁଜ୍ଞାନ କରିଦେଲେ ଭଗବାନ ତତ୍ର ଯୋଗେଶ୍ୱର କୃଷ୍ଣ ତତ୍ର ପାଠ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁଭା ମଧ୍ୟ ଭଗବାନଙ୍କର ଏ ସଞ୍ଜୟ କହୁଛନ୍ତି
ଏସବୁ କହିବାର ଉଦ୍ଦେଶ୍ୟ ହେଉଛି ସନ୍ଦେହ ବର୍ତ୍ତମାନ ସମୟ ଅଛି ଧୃତରାଷ୍ଟ୍ର ମହାରାଜ ଆପଣ ବର୍ତ୍ତମାନ ମଧ୍ୟ ଦୂତ ପ୍ରେରଣ କରିକିରି ତାଙ୍କ ସହିତ ସନ୍ଧି ପ୍ରସ୍ତାବ କରନ୍ତୁ ଆପଣ ପୁତ୍ରମାନେ ମୃତ୍ୟୁବରଣ ବଞ୍ଚିଯିବେ କିନ୍ତୁ ସେ ଶୁଣିଲେ ନାହିଁ ଯେଉଁଠି ଭଗବାନ ରହିଛନ୍ତି ତାଙ୍କର ଭକ୍ତ ରହିଛନ୍ତି ସେଠି ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିବ ବିଜୟ ରହିବ ବିଭିନ୍ନ ପ୍ରକାର ବିଭୂତି ରହିବ ଅସାଧାରଣ ଶକ୍ତି ରହିବ ଏବଂ ନୀତି ମଧ୍ୟ ରହିବ ଧ୍ରୁବ ନିଶ୍ଚିତ ଭାବରେ ସବୁବେଳେ ପାଇଁ ରହିବ ଧ୍ରୁବ ସବୁବେଳେ ପାଇଁ ରହିବ ମୋର ନିଶ୍ଚିତ ମତି ଏଇଟା ସନ୍ଦେହ କହୁଛନ୍ତି ଯିଏକି ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲେ ତେଣୁ ଏଭଳି ଭାବରେ ତାଙ୍କୁ ଦେଇଦେଲେ ଗୋଟେ ମରୁଭୂମି ଦେଇଦେଲେ ଯେଉଁଟା ବର୍ତ୍ତମାନ ଇନ୍ଦ୍ରପ୍ରସ୍ଥ ଯେଉଁଟାକ ମରୁଭୂମିକୁ ସେ ଇନ୍ଦ୍ରପ୍ରସ୍ଥ କରିଥିଲେ ଇନ୍ଦ୍ରଙ୍କ ଭଳି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଗଲେ ଇନ୍ଦ୍ରଙ୍କ ସ୍ୱର୍ଗରେ ଯେତେ ଐଶ୍ୱର୍ଯ୍ୟ ନଥିଲା ସେଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଗଲେ ଏ ମୟଦାନବ ଅଗ୍ନିଦେବ ଏମାନେ ସବୁ ଖଣ୍ଡ ଖାଣ୍ଡବ ହରମନକୁ ଯଦି ଧାମ ଧାମ କରୁଥିଲେ ଏସବୁ ବିଭିନ୍ନ କଥା ସବୁ ରହିଛି ଆମେ କେତେ କଥା କହିବା ସତ କଥା ରହିଛି ଯୁଧିଷ୍ଠ ମହାରାଜ ପଏଣ୍ଟ ହୁଏ ଟାର୍ଗେଟ୍ ହୁଏ ଯୁଧିଷ୍ଠ ମହାରାଜ ତେଣୁ ଆମେ ଏତେ କଥା କହିପାରିବା ନାହିଁ କିନ୍ତୁ ସତ୍ୟକୁ ସୂଚନା ଦେଇଦେଉଛି କଥା ପ୍ରସଙ୍ଗରେ ଆସିଯାଉଛି ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ମରୁଭୂମିକୁ ସେ ଗୋଟେ ସ୍ୱର୍ଗରେ ପରିଣତ କରିଦେଲେ ସେହିଭଳି ଭାବରେ ବିଭିନ୍ନ ପ୍ରକାର ଅସୁବିଧା ସତ୍ତ୍ୱେ ଆମେ ଯଦି ଭଗବାନଙ୍କ ଶରଣରେ ଯିବା ସବୁ ଅସୁବିଧା ଆମକୁ ବହୁତ ସାହାଯ୍ୟ କରିବ ସୁବିଧାରେ ପରିଣତ ହୋଇଯିବ ଶାସ୍ତ୍ରୀ କୁହାଯାଇଛି ଯେଉଁ ରହିଛି ବିଭିନ୍ନ ପ୍ରକାର ଯେଉଁ କ'ଣ ବିପଦ ରହିଛି ବିପଦ ନୁହଁ ନୁହଁ ସେ ବିପଦ ବିପଦ ସେ ବିପଦ ବିପଦ ନୁହଁ ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ ସେହିଭଳି ଭାବରେ ସବୁକିଛି ଐଶ୍ୱର୍ଯ୍ୟ ରହିଛି ସବୁକିଛି ସମ୍ପଦ ରହିଛି କିନ୍ତୁ ସେ ସମ୍ପଦ ସମ୍ପଦ ନୁହଁ ଯଦି ଆମେ ଭଗବାନ ଭୁଲିଗଲୁ
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ
ସେଥିପାଇଁ କୁଜିଦେବୀ କହିଲେ ପ୍ରଭୁ ବିପଦ ଆସନ୍ତୁ ତାହା ବିପଦ ପ୍ରଦାନ କରନ୍ତୁ ଏଭଳିଆ କଥା ରହିଛି ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା ସମଗ୍ର ପୁଣି ରାଜସ୍ୱ ଯଜ୍ଞ କଲେ ରାଜସ୍ୱ ଯଜ୍ଞ କଲେ ସମଗ୍ର ପୃଥିବୀକୁ ତାଙ୍କର ଅଧୀନ କଲେ ସେ ବହୁତ କଥା ରହିଛି କେବଳ ଜଣେ ଅପୋଜ୍ କରୁଥିଲେ ସେ ଜରାସନ୍ଧ ମଗଧର ରାଜା ମଗଧ କହିଲେ ବର୍ତ୍ତମାନ ବିହାରକୁ ରହିଛି ଜରାସନ୍ଧ କଂସର ଶ୍ୱଶୁର ତାଙ୍କର ପତ୍ନୀ ଅସ୍ଥି ଏବଂ ପ୍ରାଚୀ ପ୍ରାପ୍ତି ଏଇ ଦୁଇ ଜଣଙ୍କ ପିତା ଜରାସନ୍ଧ କେବଳ ବିରୋଧ କରୁଥିଲେ ଆଉ ସବୁ ରାଜାମାନେ ଯୁଧିଷ୍ଠିର ମହାରାଜଙ୍କ ଶରଣରେ ଯାଇଥିଲେ ତାଙ୍କ ଭାଗ୍ୟ ଧର୍ମରାଜଙ୍କ ଶରଣରେ ଗଲେ ସମଗ୍ର ପୃଥିବୀ ଧର୍ମ ସ୍ଥାପନ ଭଗବାନ ଆସି ଧର୍ମ ସ୍ଥାପନ କରିବେ ଅଧର୍ମ ରହିବ କି ଅଧର୍ମ ଚାଲିଯିବ ତେଣୁ ଏହିଭଳି ଭାବରେ ଭଗବାନ କ'ଣ କଲେ 17 ତାଙ୍କୁ ପରାସ୍ତ କରିଛନ୍ତି କିନ୍ତୁ 18 ଥର ଗୋଟେ ଯୁଦ୍ଧରେ ଭଗବାନ ଡରିକିରି ପଳାୟନ କଲେ ବହୁତ କଥା ରହିଛି ଧରିକି ପଳାୟନ କାରଣ ବ୍ରାହ୍ମଣ ମାନଙ୍କୁ ସେ ତା ପୂର୍ବ ଦିନ ସବୁ ଦେଇଥିଲେ ବହୁତ ଖାଦ୍ୟ ସବୁ ବ୍ୟବସ୍ଥା କରିକି ବ୍ୟବସ୍ଥା କରିଥିଲେ ଆଉ ସେମାନେ ତାଙ୍କୁ ଯେତେ ପ୍ରଣାମ କରୁଛନ୍ତି ବିଜୟୀ ହବ ବିଜୟୀ ଭାବ ଯେତେବେଳେ ପାଇଲେ କାରଣ ଏଥରକ ମୁଁ କାଲି ସକାଳେ ଯିବି ଯୁଦ୍ଧ କରିବି ଯଦି ମୁଁ ଏଥର ପରାଜୟ ହେବି ତାହେଲେ ମୁଁ ହତ୍ୟା କରିବି ତେଣୁ ବ୍ରାହ୍ମଣମାନେ ଭଗବାନ ପାଖକୁ ଖବର ଦେଲେ ପ୍ରଭୁ ଆପଣ ଯଦି ବିଜୟ ହେବ ତାହେଲେ ଆମର ମୃତ୍ୟୁ ଆପଣ ଯଦି ପରାଜୟ ହେବ ଆମେ ଜୀବନ ଲାଭ କରିବୁ ଆପଣଙ୍କ ଇଚ୍ଛା ଆପଣ ତେଣୁ ଭଗବାନ ସେଥିପାଇଁ ପଳାୟନ କଲେ ଯୁଦ୍ଧରେ ପଳାୟନ କଲେ କିନ୍ତୁ ପଳାୟନ କଲେ ମଧ୍ୟ ଭଗବାନ ନିନ୍ଦିତ ହେଉନାହାନ୍ତି ତା ନୁହଁ ଭଗବାନ ପ୍ରଶଂସିତ ହେଉଛନ୍ତି ସେ ଯାହା କଲେ ମଧ୍ୟ ପ୍ରଶଂସିତ ହେବେ ନବନୀତ ଚୌରଂ ଗୋପାଙ୍ଗନାଚୌରଂ ଚୋର ଚୋରକୁ କିଏ ପ୍ରଶଂସା କରନ୍ତି ନାହିଁ କିନ୍ତୁ ଭଗବାନ ଏଭଳି ଚୋର ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି ହେ ପ୍ରଭୁ ଚୋରି କରୁଛନ୍ତି ମୋର ହୃଦୟକୁ ଚୋରି କରିନିଅନ୍ତୁ ମୋର ହୃଦୟ ଯଦି ପାପ ରହିଛି ସବୁ ଚୋରି କରିନିଅନ୍ତୁ ଏ ଭଗବାନ ମଧ୍ୟ କହୁଛନ୍ତି ମୋର ଶରଣରେ ଆସିଲେ ମୁଁ ସବୁ ଚୋରି କରିନେବି ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକ ଶରଣ ଆମ ଭଗବାନ ସର୍ବ ପାପ ଦିଅ ମୁଖ୍ୟ ସାଇ ମୁଁ ଚୋରି କରିନେବି କିଛି ଅସୁବିଧା ନାହିଁ ସବୁଥିରେ ସେ ଏକ୍ସପର୍ଟ କହୁଛନ୍ତି ସେ ଏଇ ନାହିଁ କେଉଁଥିରେ ସେ କମ୍ ନୁହନ୍ତି ସବୁଥିରେ ସେ ଇଏ ଶ୍ରେଷ୍ଠ ସବୁଥିରେ ତେଣୁ ଏହିଭଳି ଭାବରେ ପାଣ୍ଡବମାନେ ଯେତେବେଳେ କ'ଣ ହେଲା ମଗଧ ଭଗବାନ ଯାଇକିରି ଭଗବାନ ଭୀମ ଏବଂ ଅର୍ଜୁନକୁ ନେଇକି ଗଲେ ଏମିତି ବହୁତ କଥା ରହିଛି ଦଶମ ସ୍କନ୍ଦ ଏଇଟା ବୋଧେ ବର୍ଣ୍ଣନା କରାଯାଇଛି କେଉଁଠି ବାସ୍ତରୀ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯାଇକରି ସେମାନେ ଛଦ୍ମବେଶରେ ଯାଇଛନ୍ତି ଛଦ୍ମବେଶ ଯାଇକରି ତାଙ୍କୁ କହୁଛନ୍ତି ବ୍ରାହ୍ମଣ ବେଶରେ ଯାଇଛନ୍ତି କାରଣ ଇଏ ଜରାସନ୍ଧ ଇଏ ବିଷ୍ଣୁଙ୍କର ପୂଜକ ଥିଲେ କିନ୍ତୁ କୃଷ୍ଣଙ୍କୁ ମାନୁନଥିଲେ ତେଣୁ ସେ ବ୍ରାହ୍ମଣ ବେଶରେ ଯାଇକରି ଏଭଳି ଭାବରେ ହେଲା ଭୀମ ତାଙ୍କୁ 28 ଦିନ ଯୁଦ୍ଧ କରିକିରି ତାଙ୍କ ସହିତ ହତ୍ୟା କଲେ ହତ୍ୟା କଲା ପରେ ସମଗ୍ର ପୃଥିବୀର ସମ୍ରାଟ ରାଜସ୍ୱ ଯଜ୍ଞ ହେଲା ସମଗ୍ର ପୃଥିବୀର ସମ୍ରାଟ ହେଇଗଲେ ରାଜସ୍ୱ ହେଲା ତେଣୁ ତାପରେ ପାଣ୍ଡବମାନଙ୍କୁ ପୁଣି ଚକ୍ରାନ୍ତ କରିଲା ଅବିଚାର ଗ୍ରହଣ ହେଇ କହିଲା ଗୁରୁଙ୍କର ଆଦେଶ ବା ଯେଉଁମାନେ ବରିଷ୍ଠ ଭକ୍ତ ଅଛନ୍ତି ବରିଷ୍ଠ ଜଣଙ୍କର ଆଦେଶକୁ ଅବିଚାର ଗ୍ରହଣୀୟ ତେଣୁ ଏଭଳି ଭାବରେ କଥା ଜାଣିଲେ ଆମେ ଆପଣ କ'ଣ କହିବୁ ତେଣୁ ଅନ୍ତିମରେ ଇଏ ଗଲା କ'ଣ ନା 12 ବର୍ଷ ବନବାସ ଗଲେ ଗୋଟିଏ ବର୍ଷ ଅଜ୍ଞାତବାସ ଗଲେ 12 ବର୍ଷ ଯେତେବେଳେ ଅଜ୍ଞାତ ବନବାସ ଗଲେ ଏ ସୁଯୋଗ ତାଙ୍କୁ ମିଳିଲା ପାଣ୍ଡବମାନେ ଏ ସତ୍ସଙ୍ଗ ବନସ୍ତୁ ସାତ୍ତ୍ୱିକ ବାସ ବଣରେ ଯେଉଁମାନେ ରହୁଛନ୍ତି ସତ୍ୟ ବଣ ପ୍ରାଧାନ୍ୟ ସେଠି ରହିଛି ଗ୍ରାମ ରଜସ ଉଚ୍ଚତି ଏବଂ ତା ଦ୍ୟୁତ ସଦନ ଇତ୍ୟାଦି ତମ ଗୁଣ ପ୍ରାଧାନ୍ୟ ରହିଛି କିନ୍ତୁ ମନ କେତନ୍ତୁ ନିର୍ଗୁଣ ହୁଏ ଭଗବାନଙ୍କ ମନ୍ଦିର ହେଉଛି ନିର୍ଗୁଣ ଆମକୁ ଯଦି ସୁଯୋଗ ମିଳିଛି ଏ ନିର୍ଗୁଣ ସ୍ଥାନରେ ବସି ଆମେ ଭଗବାନ ସଗୁଣଙ୍କ କଥା କହୁଛେ ସଗୁଣ କହିଲେ ଭଗବାନ ତାଙ୍କ କେତେ ଗୁଣ ରହିଛି ଅନନ୍ତ ଗୁଣ ରହିଛି ଯାହାକୁ ଗୁଣଗାନ କଲେ ସେ ସମ ନାହିଁ ଆନନ୍ଦ ଭଗବାନଙ୍କ ଗୁଣଗାନ କରୁଛନ୍ତି ଗୋଟିଏ ମୁଖରେ ନୁହଁ 100 ମୁଖରେ ନୁହଁ 1000 ମୁଖରେ ଗୁଣଗାନ କରୁଛନ୍ତି ସେ ଏ ପର୍ଯ୍ୟନ୍ତ ମଧ୍ୟ ସେ ପାରୁନାହାନ୍ତି ଏତିକି ଗୁଣ ରହିଛି ଭଗବାନଙ୍କର ଆମକୁ ସେ ସୌଭାଗ୍ୟ ମିଳୁଛି ଏସବୁ ଗୁଣ ବିଷୟରେ ଆମେ ଶ୍ରବଣ କରୁଛେ ଏତେ ଗୋଟେ ଭାଗ୍ୟ ଆମର ଭାଗ୍ୟ ଏଭଳି ଭାବରେ ଏ ମହାନ ବ୍ୟକ୍ତିମାନେ ଏସବୁ ଆମକୁ ସୁଯୋଗ ଦେଉଛନ୍ତି ତେଣୁ ଏଇଭଳି ଯେତେବେଳେ କୁହାଗଲା କ'ଣ ଯେ ଯେଉଁ ରହିଛି 12 ବର୍ଷ କାଳ ଋଷିମାନଙ୍କୁ ସଙ୍ଗ କଲେ ଋଷିମାନେ ପାଣ୍ଡବମାନଙ୍କୁ ସଙ୍ଗ କଲେ ନା ପାଣ୍ଡବମାନେ ଋଷିମାନଙ୍କୁ ସଙ୍ଗ କଲେ ଭଗବାନ ପାର୍ଶ୍ୱଦେମାନେ ପାଣ୍ଡବମାନେ ଭଗବାନ ପାର୍ଶ୍ୱଦ ମୁନି ଋଷିମାନେ ସେମାନେ ପ୍ରାକ୍ଟିସ୍ କରୁଛନ୍ତି କିଏ ବି ଥାଇପାରନ୍ତି ସିଦ୍ଧ ମୁନି ଋଷି ଥାଇପାରନ୍ତି କିନ୍ତୁ ଏମାନେ ସବୁ ଭଗବାନ ପାର୍ଶ୍ୱଦ ଏ ସୁଯୋଗ ସୁବିଧା ଦେଖନ୍ତୁ ମୁନି ଋଷିମାନେ ଏଇଭଳି ଭାବରେ ଅନେକ ଜଣ ବିତି ଯାଉଛି ଅବସାୟ କରୁଛନ୍ତି କେତେ ଜଣ ସିଦ୍ଧି ପ୍ରାପ୍ତ ହେଇପାରୁଛନ୍ତି କ'ଣ ସିଦ୍ଧାନା ବି କ'ଣ ବହୁ ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି ତେଣୁ ପାଣ୍ଡବମାନଙ୍କ ସହିତ ସଙ୍ଗଲାଭ କଲେ ମାର୍କଣ୍ଡେୟ ଋଷି ସେଠି ତାଙ୍କୁ ଯୁଧିଷ୍ଠ ମହାରାଜକୁ ରାମାୟଣ କହିଲେ ମହାଭାରତ କହିଲେ ସେ କଥା ପ୍ରସଙ୍ଗ ରହିଛି ଭଗବାନ କଥା ଆଲୋଚନା ହେଉଛି ସାଧୁମାନେ ଯେତେବେଳେ ମିଳିତ ହୁଅନ୍ତି କ'ଣ କୁହନ୍ତି ସେମାନେ ନ୍ୟୁଜ୍ ଭିତରେ ଆଲୋଚନା କରନ୍ତି ନାହିଁ ସେ ଭଗବାନ କଥା ଆଲୋଚନା କରନ୍ତି ମଚିତ ଭଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ଭଗବାନଙ୍କ କଥାରେ ଚାଲିଯାଏ ରାତି ପାଇଯାଏ ସେ ଜାଣିପାରନ୍ତିନି ସମୟ ତେଣୁ ଏହିଭଳି ଭାବରେ 12 ବର୍ଷ କାଳ ସାଧୁମାନଙ୍କ ସଙ୍ଗ କଲେ ତେଣୁ 12 ବର୍ଷ ଯେତେବେଳେ ହେଇଗଲା ଅଜ୍ଞାତ ବର୍ଷ ଆରମ୍ଭ ହେବ ଦୁର୍ଯ୍ୟୋଧନ ସବୁ ପ୍ରକାର ଯେତେ ଗୋଇନ୍ଦା ଯେତେ ସମୁଦ୍ର ଲଗେଇଦେବେ ଦେଖ କୁଆଡ଼େ ଗଲେ ପାଣ୍ଡବ ଧରା ପଡ଼ିଯିବେ ପୁଣି 12 ବର୍ଷ ବନବାସ ଯିବେ ଏମିତି ଅବସ୍ଥା ରହିଛି କିନ୍ତୁ ଗୋଟେ ଘଟଣା ହେଇଗଲା ଯେ ପାଣ୍ଡବମାନେ ଏଭଳି ଭାବରେ ଯାଉଥିବା ସମୟରେ ଗୋଟେ ଥର ଆପଣ ଗ୍ରାମୀଣ ସଂକ୍ଷେପ କହିଦେବା ଜଣେ ଋଷି କ'ଣ କରୁଥିଲେ ଅରଣି ପାଠ ରହିଛି ଯେଉଁଟାକ ଆମର ମହାରାଜ ସହିତ କଥା କହୁଥିଲେ ପାଠକୁ ରଗଡ଼ିକିରି ଅଗ୍ନି ବାହାରିବ ସେହିଭଳି ଭାବରେ ଏଇ ଭଗବାନଙ୍କ ମନ୍ତ୍ର ମାଧ୍ୟମରେ ଭଗବାନ ଆବିର୍ଭାବ ହେବେ ତେଣୁ ଏଇଭଳି ଭାବରେ କରୁଥିଲା ବେଳେ ଗୋଟେ ମୃଗ ଆସିକରି ସେ ନେଇଗଲା କରେଣ୍ଟ ପାଖରୁ ନେଇଗଲା ତେଣୁ ସେ ଧାଇଁ ଧାଇଁକି ତାପରେ ଧାଇଁ ଧରୁଥିଲେ ସମୟରେ ତାଙ୍କ ସୌଭାଗ୍ୟ ଉଦୟ ହେଲା ପାଣ୍ଡବମାନେ ସେଠି ପହଞ୍ଚିଗଲେ ତେଣୁ ପାଣ୍ଡବମାନେ କହିଲେ ଆପଣ ରୁହନ୍ତୁ ଆମେ ସବୁ ରକ୍ଷା କରୁ ସେମାନେ ମଧ୍ୟ ଖାଇବେ ଦ୍ରୌପଦୀଙ୍କ ସହିତ କିନ୍ତୁ ଇଏ ହେଉଛି ଭ୍ରମରା କହିଲେ ଇଏ କ'ଣ ହେଲା କି ଏବଂ ଦବାର ବ୍ୟବସ୍ଥାରେ ଏମିତି ହେଇଛି ସେ କୁଆଡ଼େ ଉଭେଇଗଲେ କିନ୍ତୁ ଦ୍ରୌପଦୀକୁ ବହୁତ ତୃଷା ହେଲା ତେଣୁ ସେ ଶେଷ କରିବା ପାଇଁ ଆମେ ସେ ଭାଗବତ ଆରମ୍ଭ ହେଉଛି ତୃଷାରୁ ଯାହା ତୃଷା ରହିଛି ଭାଗବତ ଶ୍ରବଣ କରିବା ପାଇଁ ସେମାନେ ଭଗବତ ଧାମ ଦେବେ ଯେଉଁମାନେ ତୃଷା ଆସି ନାହିଁ ସେମାନେ ଉତ୍ତୀ ଜଗତ ରହିବେ ଅନେକ ବିତିଯିବ ତାଙ୍କର ଯେଉଁମାନଙ୍କୁ ତୃଷା ଭାଗବତ କଥା ଶୁଣିବା ପାଇଁ ଭଗବାନ କଥା ଏ ଶୁଣୁନାହାନ୍ତି ସେମାନେ ଧାମ କରୁଛନ୍ତି ଯେଉଁଭଳି ଭାବରେ ପରୀକ୍ଷିତ ମହାରାଜ ଶ୍ରବଣ ଶ୍ରବଣ କରୁଛନ୍ତି ପାନ କରୁଥିଲେ ସିଏ ବିବନ୍ତ ମୁଖାମୁଦମ ଚିଉତମ ହରି କଥା ମୁଦମ ପାନ କରୁଛି ଯେଉଁମାନଙ୍କ ଭାଗବତ କଥା ଶ୍ରବଣ କରିବା ପାଇଁ ତୃଷା ଆସୁଛି ସେମାନେ ନିଶ୍ଚିନ୍ତ ଭାବରେ ଭଗବତ ଧାମ ଯିବେ ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଭଗବାନ ଆମେ ସେଦିନ କହିଥିଲେ ଶ୍ରମ ଏବ ହିଁ କେବଳ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ ତୃଷା ତ କଡ଼ା କଥା ଆଗ୍ରହ ଆସୁନାହିଁ ସେମାନଙ୍କର ଶ୍ରମ ତେଣୁ ଯାହା ଏଇଭଳି ଭାବରେ ଯେଉଁ ରହିଛି ଘଟଣାଟି ହେଲା କ'ଣ ତୃଷା ଯେତେବେଳେ ଆସିଲା ଯେତେବେଳେ ଘରେ ଜଣେ ଜଣଙ୍କୁ ଗଲେ ପାଣି ଆଣିବା ପାଇଁ ସେ ଜଳାଶୟ ରହିଛି ସେ ଜଳାଶୟରେ ସହଦେବ ଗଲେ କପିଳ ଗଲେ ଅର୍ଜୁନ ଗଲେ ଭୀମ ଗଲେ ତାହେଲେ ଯୁଧିଷ୍ଠିର ମହାରାଜ ଆଗେ ଫେରିଲେ କାହିଁକି ଯୁଧିଷ୍ଠିର ମହାରାଜ ଦେଖୁଛନ୍ତି ଚାରି ଭାଇ ମୃତ୍ୟୁବରଣ କରିଛନ୍ତି ଜଳାଶୟରେ ଆଶ୍ଚର୍ଯ୍ୟ ହେଇଗଲେ ସାଧାରଣ ବ୍ୟକ୍ତି ନୁହଁନ୍ତି ଏମାନେ ସବୁ ତେଣୁ ତାଙ୍କୁ ମଧ୍ୟ ତୃଷା ରହିଛି ଏଇ ତୃଷା ଆମେ କଥା ଶୁଣିବା ମାଧ୍ୟମରେ ଭଗବାନ କଥା ପ୍ରତି ଆମେ ତୃଷା ଜାଗ୍ରତ ହେବ ଭଗବାନ କଥା ଶୁଣିବା ମାତ୍ରେ ଭଗବାନ କଥା ପ୍ରତି ଆମର ତୃଷା ଜାଗ୍ରତ ହେବ ଆମର ତୃଷା ଆସୁନାହିଁ ତୃଷା ଆସୁନାହିଁ କାହିଁକି ନା ଆମେ ତାର ସ୍ୱାଦକୁ ଅନୁଭବ କରିପାରୁନାହିଁ ସ୍ୱାଦକୁ ଯେତେବେଳେ ଅନୁଭବ କରିବା ସେତେବେଳେ କହିବା ଆହୁରି କୁହନ୍ତୁ ଆହୁରି କୁହନ୍ତୁ ବୟଂ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ଣତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଏଇ କେବେ ତୃପ୍ତି ପାଇପାରିବେ ନାହିଁ ଅନ୍ୟମାନେ କେତେ ଟାଇମ୍ କେତେ ଶୀଘ୍ର ସରିବ ତୃଷା ଆସି ନାହିଁ ତାଙ୍କର ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି ଦୃଶ୍ୟ ମହାରାଜ ତୃଷା ହେଉଛି ସେ ଯେତେବେଳେ ଜଳପାନ କରିବା ପାଇଁ ବସନ୍ତି ଯକ୍ଷ କହିଲେ ଏ ଜଳାଶୟ ମୋର ତମେ ମୋର ଅନୁମତି ନ ନେଇକି ସବୁ ଚାରି ଭାଇ ତମେ ମୃତ୍ୟୁବରଣ କରିଛନ୍ତି ତମେ ଯଦି ସେଇଭଳି ଭାବେ କରିବ ତାହେଲେ ତମର ଅବସ୍ଥା ସେଇଆ ହବ ଧର୍ମରାଜ ବହୁତ ସମ୍ଭାବ ରହିଛି ବହୁତ ସମ୍ଭାବ ରହିଛି କିନ୍ତୁ ଆମର କଥା ପ୍ରସଙ୍ଗରେ ଆମେ ରହିଯାଉଛି ଛନ୍ଦି ହେଇଯାଉଛି କଥା ପ୍ରସଙ୍ଗରେ ଆମେ କହିପାରୁନାହିଁ ସଂକ୍ଷେପରେ କହିଲେ ମଧ୍ୟ ଅନ୍ୟମାନଙ୍କୁ ଭଲ ଲାଗିବ ନାହିଁ ବିସ୍ତାର ଭାବରେ କହିଲେ ଆମର ସମୟ ହେଉନାହିଁ ତାହା ଭିତରେ ଆମେ ଗୋଟେ ଆଡ଼ଜଷ୍ଟମେଣ୍ଟ କରିବାକୁ ପଡ଼ିବ ତେଣୁ ଏଇଭଳି ଭାବରେ ରହିଛି ଯୁଧିଷ୍ଠିର ମହାରାଜ ସବୁ ତାଙ୍କର ବହୁତ ସମ୍ଭାବ ରହିଛି ବହୁତ ମହାଭାରତରେ ପ୍ରସିଦ୍ଧ ରହିଛି କ ପନ୍ଥା କ ସୁଖୀ ଏଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ରହିଛି ଯୁଧିଷ୍ଠିର ମହାରାଜ ଧର୍ମରା ତାର ସବୁ ଉତ୍ତର ଦେଇଛନ୍ତି ଏହିଭଳି ଭାବରେ ଆପଣ ଜାଣିଛନ୍ତି ସେ କଥା ଆମେ କହିବା ନାହିଁ କଥା କଥା କ'ଣ କହିବା ଖାଲି ଗୋଟିଏ କଥା ପ୍ରଶ୍ନ ଉତ୍ତର ହେଲା କ ପନ୍ଥା କେଉଁଟା କେଉଁଟା ରାସ୍ତା କ'ଣ ତର୍କ ପ୍ରତିଷ୍ଠ ସୁତୟ ବିଭିନ୍ନ ନାଶ ଋଷିଜସ୍ୟ ମଦନ୍ନ ଭିନ୍ନ ଧର୍ମ ସତତ୍ୱଂ ନିହିତ ଭୟା ମହାଧର୍ମ ଜନଗତ ସପନ୍ଥା ହେଉଛି ପନ୍ଥା ମହାଧର୍ମ ମାନେ ଯେଉଁ ପ୍ରସ୍ତାବ ନିର୍ଣ୍ଣୟ କରିଛନ୍ତି ସେଇଟା ହେଉଛି ପନ୍ଥା ନହେଲେ ଅନ୍ୟ କୌଣସି ଉପାୟରେ ଆମେ ଜାଣିପାରିବା ନାହିଁ ତର୍କ ମାଧ୍ୟମରେ ବା ଅନ୍ୟାନ୍ୟ କୌଣସି ଉପାୟରେ ଆମେ ଜାଣିପାରିବା ନାହିଁ ମହାଜନଗତ ସପନ୍ଥା ଆମର ଏହି ପନ୍ଥା ହେଉଛି ମହାଜନ ମହାନ୍ତ ପନ୍ଥା ମହାଜନମାନଙ୍କ କଥାକୁ ଆମେ ଅନ୍ୱେଷଣ କରୁଛେ ଅନୁସରଣ କରୁଛେ ଅନ୍ୱେଷଣ ନ କଥା ରହିଛି ଆମେ କେବଳ ଅନୁସରଣ କରୁଛେ ସେଇ କଥାରେ ଆମେ ଚାଲୁଛେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ଯେଉଁ ଚାଲିଛି କହିକିରି ତାପରେ ସବୁ ତାଙ୍କ ପାଣ୍ଡବମାନେ ସବୁ ଉଦ୍ଧାର ପାଇଲେ ଏସବୁ କହିଲେ ସେ ହେଉଛି ଧର୍ମରାଜ ଧର୍ମରାଜ ପରୀକ୍ଷା ନେଉଥିଲେ ତେଣୁ ସେ ତାଙ୍କୁ କୃପା କଲେ ଯେଉଁଥିପାଇଁ ସେ ବିରାଟ ରାଜ୍ୟରେ ରହିଲେ ଧର୍ମରାଜ ରହିଲେ ପାଣ୍ଡବ ଭାଇ ରହିଲେ ଏବଂ ଦୁର୍ଯ୍ୟୋଧନଙ୍କର ଏଭଳି ଭାବରେ ରହିଲେ ଛତ୍ରବେଶ ରହିଲେ ଆଉ କେହି ନା ଦୁର୍ଯ୍ୟୋଧନ ସମସ୍ତ ଗୁଇନ୍ଦା ବିଭାଗ ଫେଲ୍ କରିଗଲା ବିନ୍ ଲାଡ଼େନ୍କୁ ଯେମିତି ବାହାରିଲା କହିଲି ଆମର ସରକାର ଗୁଇନ୍ଦା ବିଭାଗକୁ ଖୋଜିକି ପାଇ ସାରା ପୃଥିବୀ ଖୋଜିଗଲେ ସେମାନେ ବିନ୍ ଲାଡ଼େନ୍ କେଉଁଠି ରହିଛି ତାପରେ ଜାଣି ପାକିସ୍ତାନ ରହିଛି ଇଏ କରିଲେ କିନ୍ତୁ ଦୁର୍ଯ୍ୟୋଧନଙ୍କର ଗୁଇନ୍ଦା ବିଭାଗ ଫେଲ୍ ମାରିଗଲା ସେ ଜାଣିଲା ବେଳକୁ ସମୟ ଚାଲିଯାଇଥିଲା ଆଉ ପ୍ରତିଦିନ ଗୋଟେ ବର୍ଷ ବାହାରେ ହେଇଯାଇଥିଲା ଏସବୁ କଥା ରହିଛି ତାହେଲେ ଏଭଳି ଭାବରେ ତାଙ୍କୁ ଭଗବାନ ଆସିଲେ ବିରାଟ ରାଜ୍ୟରେ ଆଲୋଚନା ହେଲା କ'ଣ କରାଯିବ। ବର୍ତ୍ତମାନ ସମୟ ଆସିଲା ଯୁଦ୍ଧ କରାଯିବ ନା ଶାନ୍ତି କରାଯିବ। ପାଣ୍ଡବମାନେ ଦେଖନ୍ତୁ ଯୁଦ୍ଧରାଜ ପାଣ୍ଡବମାନଙ୍କ ସମସ୍ତେ ସେହିଭଳି ଭାବ ସମସ୍ତଙ୍କ ବିରୁଦ୍ଧରେ ବିରାଟ ତାଙ୍କ ଲାଗିକରି ଏ ପର୍ଯ୍ୟନ୍ତ ପାଖାପାଖି ତାଙ୍କ ବୟସ ହେଇଯାଇଥିଲା କେତେ 65 ବର୍ଷ ତାଙ୍କୁ ହେଇଯାଇଥିଲା। ସେହି ସମୟର କଥା ଯୁଧିଷ୍ଠିର ମହାରାଜଙ୍କୁ ପାଖାପାଖି ସେହି ବୟସ ହେବ କାରଣ ଯେତେବେଳେ ଯୁଦ୍ଧ ହେବ ଯୁଧିଷ୍ଠିର ମହାରାଜଙ୍କ ବୟସ ଥିଲା 90 ବର୍ଷ। 90 ବର୍ଷ କିଛି କମ୍ ଗୋଟିଏ ବର୍ଷ ଅଧିକା ଭଗବାନଙ୍କର ବୟସ ଥିଲା 90 ବର୍ଷ। ତାପରେ ସାଙ୍ଗେ ସାଙ୍ଗେ ଯୁଦ୍ଧ ହେବ ମହାଭାରତ ଯୁଦ୍ଧ ହେବ। ତେଣୁ ଏଇଭଳି ଭାବରେ ଭଗବାନ କଲେ ଶାନ୍ତି ପ୍ରସ୍ତାବ ନେଇକି ଗଲେ ଭଗବାନ ଭାଇ କହିଲେ ସେ ବହୁତ ପ୍ରସଙ୍ଗ ରହିଛି ଆମେ କ'ଣ କହିବା। ତେଣୁ ଶାନ୍ତି ପ୍ରସାଦ ଯଦି କାହିଁକି କହୁଛନ୍ତି ଦୁର୍ଯ୍ୟୋଧନ କହୁଛନ୍ତି ମୋର ସମୁଦ୍ର ଆସିଛନ୍ତି ବିରାଟ ବଡ଼ ଆୟୋଜନ କରୁଛନ୍ତି ବହୁତ ବଡ଼ ଖାଦ୍ୟ ପ୍ରସାଦ ବ୍ୟବସ୍ଥା କରିଛନ୍ତି ଖାଇବା ଦେଇକରି ତାକୁ ମୋ ଆଡ଼କୁ ନେଇ ଆସିବା ଯଦି ନ ଆସିଲେ ରେଡ଼ି କରି ରଖିଛନ୍ତି ବାନ୍ଧିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରିଛନ୍ତି ଭଗବାନଙ୍କୁ ପାଣ୍ଡବମାନଙ୍କ ବିରୁଦ୍ଧ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଭଗବାନ ଭକ୍ତ କେବେ ସେପାରେ ଦେଇପାରିବେ ନାହିଁ। ଆମେ ଭକ୍ତଙ୍କ କଥା କହୁଛେ ମାନେ ଭଗବାନ କଥା ଆସିବ ଭଗବାନ କଥା କହୁଛେ ମାନେ ଭକ୍ତଙ୍କ କଥା ଆସିବ ତେଣୁ ଏସବୁ ବହୁତ ପ୍ରସଙ୍ଗ ରହିଛି। ତାପରେ ଭଗବାନ କହିଲେ ଦେଖ ସମୟଙ୍କର ପୃଥିବୀ ହେଉଛି ତାଙ୍କର ସେଇଟା ଦେଇଦିଅ ନା ସେଇଟା ହେଇପାରିବ ନାହିଁ ଆଉ କ'ଣ ଅଛି ନା ଅଧା ଦିଅ ନା ସେଇଟା ହେଇପାରିବ ନା ଆଉ କ'ଣ ଅଛି ନା 5 କୋଟି ଗ୍ରାମ ଦିଅ ସେଇଟା ହେଇପାରିବ ନା ଆଉ କ'ଣ ହଁ 5 କୋଟି ଗ୍ରାମ କ'ଣ ସୂଚ୍ୟାଗ୍ରେ ମେଡ଼ିସିନ୍ ଦେବି ନାହିଁ ଏଇଭଳି ଭାବରେ ଦୁର୍ଯ୍ୟୋଧନ କହିଲେ। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରି ଚାଲି ଆସିଲେ। ତେଣୁ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା ଆପଣମାନେ ସବୁ ଜାଣୁଛୁ ଯୁଦ୍ଧ କଥା କ'ଣ କହିବା ଯୁଦ୍ଧ କହିଲେ ଧର୍ମରାଜ କଥା ଆମେ କହିବା ଯୁଦ୍ଧ କଥା ଅର୍ଜୁନ କଥା ତ ରହିଛି ଅର୍ଜୁନ ଯୁଦ୍ଧ କଲେ ନାହିଁ ଅର୍ଜୁନଙ୍କର ମୋହ ଆସିଗଲା ଅର୍ଜୁନଙ୍କ ମୋହ ଆସିଗଲା ଏବଂ ଧର୍ମରାଜଙ୍କ ଶୋକ ଆସିବ ଆମେ ଏଇଥିରେ ତାଙ୍କ କଥାକୁ ବିଶ୍ରାମ ଦେବା ବହୁତ କଥା ରହିଛି ଖାଲି ଅନ୍ତିମ ବିଷୟରେ ଟିକିଏ ସୂଚନା ଦେଇକି ଆମ କଥାକୁ ବିଶ୍ରାମ ଦେବା। ତେଣୁ ଏଇଭଳି ଭାବରେ ଭଗବାନ ଭଗବତ ଗୀତା କହିଲେ ଅର୍ଜୁନଙ୍କର ମୋହ ଦୂର ହେଲା ନଷ୍ଟ ମୋହ ସ୍ଥିତି ଲବ୍ଧାଚିତ ମୋର ମୋହ ଦୂର ହେଇଗଲା କିନ୍ତୁ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ଆମେ କହୁଥିଲୁ ଧର୍ମରାଜ ମଧ୍ୟ ଧର୍ମକୁ ଜାଣିପାରୁନାହାନ୍ତି ଏଇଟା ହେଉଛି ଗୋଟେ କଥା ଯେତେବେଳେ କଥା ହେଉଛି 10 ଦିନ ଧରି ଯୁଦ୍ଧ ଚାଲିଲା ଭୀଷ୍ମଦେବ ଶରଚର୍ଯ୍ୟାରେ ସାହିତ ହେଲେ ତାପରେ ଦ୍ରୋଣ ଆସିଲେ ସେନାକୁ ଦେଇକରି ଦ୍ରୋଣଙ୍କୁ କଥା ହେଲା ଦ୍ରୋଣାଚାର୍ଯ୍ୟଙ୍କ ହାତରେ ଅସ୍ତ୍ର ରହିଛି ମାନେ କେହି ତାକୁ ପରାସ୍ତ କରିପାରିବେ ନାହିଁ କିନ୍ତୁ ଦ୍ରୁପଦ ମହାରାଜ ଯଜ୍ଞରୁ ଉତ୍ପନ୍ନ କରିଛନ୍ତି ସେ ଯେଉଁ ଦ୍ରୌପଦୀ ଏବଂ ଦୁଷ୍ଟଦୁମ୍ନ ଦୁଷ୍ଟଦୁମ୍ନ ତାଙ୍କୁ ହତ୍ୟା କରିବେ କିନ୍ତୁ କେମିତି ହତ୍ୟା କରିବେ ତେଣୁ କଥା ହେଲା ଦ୍ରୋଣାଚାର୍ଯ୍ୟଙ୍କୁ କୁହନ୍ତୁ ଯେ ସିଏ ଯୁଧିଷ୍ଠିର ମହାରାଜ କୁହନ୍ତୁ ଯେ ତାଙ୍କ ପୁତ୍ର ମୃତ୍ୟୁବରଣ କରିଛନ୍ତି ଅଚ୍ୟୁତାମ ହତ ଭୀମ କ'ଣ କଲେ ଅର୍ଜୁନ ଧର୍ମରାଜ ରାଜି ହେଲେ ନାହିଁ ତେଣୁ ବ୍ୟବସ୍ଥା କରାଗଲା ଗୋଟେ ହାତୀର ନାଁ ଥିଲା ଅଚ୍ୟୁତାମ ଆମର ଗନ୍ଧର ଆମର ଶିଶୁମା ସ୍ୱୟଂ ସ୍ୱୟଂ ମହାରାଜ କହନ୍ତି ସୁନ୍ଦର ଗନ୍ଧର ମୃତ୍ୟୁ ରହିଛି ସେ କଥା ଆମେ ସେଇଟା କହିବେ ନାହିଁ ଯେ ଏହିପରି ଭାବରେ ଭୀମ ତାକୁ ହତ୍ୟା କରିକିରି ସେ ହାତୀ କୁଞ୍ଜର ହତ୍ୟା କରିକିରି ଘୋଷଣା କଲେ ଅଶ୍ୱତ୍ଥାମ ହତ କିନ୍ତୁ ଦ୍ରୋଣାଚାର୍ଯ୍ୟ ଗ୍ରହଣ କରେ ନାହିଁ ଯୁଧିଷ୍ଠିର ମହାରାଜ କୁହାଗଲା ଯୁଧିଷ୍ଠିର ମହାରାଜ ମନା କରିଦେବେ ନା ମୁଁ କହିବି ନାହିଁ ତେଣୁ ଗୋଟେ କଣ୍ଡିସନରେ ରାଜି ହେଲେ ତେଣୁ ସେ ସେଇଠି କ'ଣ କଣ୍ଡିସନ ନା ଅଶ୍ୱତ୍ଥାମ ହତ ନରେ ବା କୁଞ୍ଜରେ ବାହା କୁଞ୍ଜରେ କହିବା ଭଗବାନ ସଂସ୍କୃତି ଦେବେ ଆମ ଦେଶ ଥିଲା ଭଗବାନ ଯାହା କହିବେ ସେଟା ଗ୍ରହଣ କରାଯିବ ସେଠି ହିସାବ କରାଯିବ ନା ଏଇଟା ଅଧର୍ମ ବା ଧର୍ମ ଯେଉଁଟା ଭଗବାନ ଉଦ୍ଦେଶ୍ୟ କରାଯାଉଛି ସେଇଟା ଅଧର୍ମ ଏ ପୁରାଣ ବର୍ଣ୍ଣନା କରାଯାଇଛି ଭଗବାନ ତ ଯଦି ପାପ କରାଯାଏ ସେଟା ପୁଣ୍ୟରେ ପରିବର୍ତ୍ତିତ ହୁଏ ତେଣୁ ଏହିଭଳି ଭାବରେ କଥା ରହିଛି। ଅନ୍ତିମ କଥା ଆମେ କହିବା ଯେତେବେଳେ ମହାରାଜ ଧର୍ମରାଜ ଯୁଦ୍ଧ ସରିଗଲା ସେହି ସମୟର କଥା ଯୁଧିଷ୍ଠିର ଧର୍ମରାଜଙ୍କୁ ଶୋକ ଆସିଲା ଶୋକ ମୋହ ଭୟ ଏ ତିନୋଟି ହେଉଛି ଭବରୋଗର କାରଣ ଭାଗବତଙ୍କ ଆରମ୍ଭରେ ସେମିତି ତାକୁ ଯଶ୍ୟାମ ନାରାୟଣ କୃଷ୍ଣେ ପରମ ପୁରୁଷେ ଭକ୍ତି ପୁରୁଷ ଶୋକ ମୋହ ଭୟ ପା ଏ ଭାଗବତଙ୍କୁ କେବଳ ଶ୍ରବଣ କରିବା ମାତ୍ରକେ ଏ ଶୋକ ମୋହ ଭୟ ଚାଲିବ ଇଏ ହେଉଛି ମୁଖ୍ୟ ଫଳ ନୁହଁ। ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ଲାଭ କରିବେ, କିନ୍ତୁ ଗୌଣ ଫଳ ହେଉଛି ଶୋକ ମୋହ ଭୟ ଚାଲିଯିବ। ମୋହ ଦୂର ହେଲା ଭଗବାନ ସବୁ କହିଲେ, ଭଗବତ ଗୀତାର ଜ୍ଞାନ ଦେବେ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ପୃଥିବୀବାସୀମାନଙ୍କ ପାଇଁ ଏ ଜ୍ଞାନ ଦିଆଯାଇଛି। ଆଜି ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ଯଦିଓ ଭଗବତ ଗୀତା ରହିଥିଲା, କିନ୍ତୁ ପ୍ରଭୁପାଦ ମହାରାଜ ଆସିକରି ସେ ଭଗବତ ଗୀତାର ଜ୍ଞାନକୁ ସ୍ଥାପନ କଲେ। ସାରା ପୃଥିବୀର ଲୋକମାନେ ଏ ଭଗବତ ଗୀତାର ଜ୍ଞାନ ଗ୍ରହଣ କରିକିରି ଭଗବାନଙ୍କୁ ଶରଣ ଯାଉଛନ୍ତି।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ
ରାମ ରାମ। ଏବଂ ଯୁଧିଷ୍ଠିର ମହାରାଜର ଶୋକ ଆରମ୍ଭ ହେଲା। ଏଇ କଥା ଟିକେ କହିବା ପାଇଁ କିନ୍ତୁ ଆରମ୍ଭ ହେଇକି ଡେରି ହେଇଗଲା। ଦେଖ ଶୋକ ଯେତେ ଭଗବାନ ଯେତେ ଜ୍ଞାନ ଦେଲେ ଅର୍ଜୁନ ଯୁଧିଷ୍ଠିର ମହାରାଜର ଶୋକ ଦୂର ହେଲା ନାହିଁ। ଏବଂ ଭୀଷ୍ମଦେବ କ'ଣ ଆମର ରହିଛନ୍ତି କ'ଣ ବ୍ୟାସଦେବ ବିଭିନ୍ନ ମନୁଷ୍ୟମାନେ ସବୁ ଜ୍ଞାନ ଦେଲେ, କିନ୍ତୁ ଯୁଧିଷ୍ଠିର ମହାରାଜ ଶୋକ ବଢି କମିବା ପରିବର୍ତ୍ତେ ବଢି ବଢି କରି ଚାଲିଲା। ଏମିତି ରହିଛି। ତେଣୁ ଅନ୍ତିମରେ ଭଗବାନ କହିଲେ ଆରମ୍ଭ ହେଉଛି ଭଗବାନଙ୍କ ବ୍ୟବସ୍ଥାରେ, ଭଗବାନ ବ୍ୟବସ୍ଥାରେ। ତେଣୁ ସେମାନେ ଗଲେ ବର୍ତ୍ତମାନ ଯେଉଁ କୁରୁକ୍ଷେତ୍ରରେ ରହିଛନ୍ତି ଭୀଷ୍ମଦେବ 58 ଦିନ ଧରି ରହିଥିଲେ ସେ ସରସ୍ୱତୀରେ। ତେଣୁ ସବୁ ପାଣ୍ଡବମାନେ ଏବଂ ମୁନିଋଷିମାନେ ସେଠି ପହଞ୍ଚିଲେ କୁରୁକ୍ଷେତ୍ରରେ। ଏହି ଭୀଷ୍ମଦେବ ଏ ଜ୍ଞାନ ଧର୍ମ ଉପଦେଶ ଦେଇଛନ୍ତି। ମହାଭାରତର ଶାନ୍ତି ପର୍ବରେ କିଛି ବର୍ଣ୍ଣନା କରାଯାଏ, ରାଜ ଧର୍ମ, ଦାନ ଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ସମାସ ବ୍ୟାସ ଦେବତା ବିସ୍ତାର ଭାବରେ ବର୍ଣ୍ଣନା କଲେ, ଯାହା ଶୁଣିକରି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ଏହିଭଳି ଭାବରେ ରାଜ୍ୟଶାସନ ଯେଉଁ କଲେ, ରାଜ୍ୟଶାସନ କଥା କ'ଣ କହିବା, ଇଏ ହେଉଛି କୃଷ୍ଣଙ୍କର ରାଜ୍ୟ, ଭଗବାନଙ୍କ ରାଜ୍ୟ ଇଏ। ଏଭଳି ଭାବରେ ରହିଛି ଲୋକମାନେ କୌଣସି କାହାର ମନ ଦୁଃଖ ନଥିଲା ନା, ଯେମିତି ରାମ ରାଜ୍ୟରେ ଯାହା ଥିଲା ଅବସ୍ଥା ସେହି ରାଜ୍ୟ ଭଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ସେହିଭଳି ବି ରାଜ୍ୟ ଥିଲା। ଅନ୍ୟମାନ କଥା କ'ଣ ଅନ୍ୟ କଥା କ'ଣ କହିବା, ହେଲେ ଗୋଟିଏ ଶୋକରେ ଆମେ ତା'ର କହିବା, କୌଣସି ଲୋକଙ୍କର କୌଣସି କ'ଣ କରୋନା ନଥିଲା, କୌଣସି ବ୍ୟାଧି ନଥିଲା, କରୋନା କ'ଣ କୌଣସି ବ୍ୟାଧି ନଥିଲା ନା, କୌଣସି ମନସ୍ତାପ ମଧ୍ୟ ନଥିଲା ନା, ବ୍ୟାଧ କ୍ଲେଶା ଦୈବ ଗୁଣାତ୍ମ ଏତବ ଅଜାତ ଶତ୍ରୁ ଭଗବାନ ଜନ୍ତୁନା ରାଗି କରିଛି। ଲୋକମାନେ କେତେ ଆନନ୍ଦରେ ଥିଲେ ଦେଖନ୍ତୁ, ଏବଂ ପ୍ରଜାମାନେ ସେତେବେଳେ ଯେ ଆନନ୍ଦ ଥିଲେ, ଭଗବାନ ରାମ ରାଜ୍ୟରେ ମଧ୍ୟ ଆନନ୍ଦରେ ଥିଲେ, ଆଉ ବର୍ତ୍ତମାନ ଆମେ ଦୁଃଖରେ ରହିବା ତାହା ନୁହଁ। କୌଣସି ନାଦି ବ୍ୟାଧି ଆଦି ବ୍ୟାଧି କ୍ଲେଶ କୌଣସି ନଥିଲା, ଦୈବ ହୁତାତ୍ମ ହେଇଦେବେ ତାହା ନଥିଲା, ଲୋକମାନେ ଏହିଭଳି ଭାବରେ ଆନନ୍ଦରେ ଥିଲେ। ଏବଂ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦି ସେ ଚପଡ଼ି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ତାଙ୍କ ନାମରେ ଶ୍ରୀ ରାମ ରହିଛନ୍ତି, ଶ୍ରୀ କୃଷ୍ଣ ରହିଛନ୍ତି। ଆମେ ଯଦି ନାମର ଆଶ୍ରୟ ନେବା ଆମେ ମାନେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ରହିବା। ତେଣୁ ଏହିଭଳି ଭାବରେ ରାଜ୍ୟଶାସନ କଥା ରହିଛି। ତାପରେ 35 ବର୍ଷ କାଳ ରାଜ୍ୟଶାସନ କଲେ, ଏବଂ ଭଗବାନ ମଧ୍ୟ 35 ବର୍ଷ କାଳ ରହିଲେ, ଦରକାରେ ତାଙ୍କ ବିଦା କଲେ। ତାପରେ ସେ ସୁଧାମକୁ ଚାଲିଗଲେ, ଚାଲିଗଲେ ଏ କଥା ଅର୍ଜୁନ ଆସି ଖବର ଦେଉଛନ୍ତି। ସଂସ୍ଥାନ ପାଣ୍ଡୁପୁତ୍ରାଣ ଅନ୍ତିମ ସମୟ କଥା ଆରମ୍ଭରୁ ଅନ୍ତିମ ଗୁଣି ବାନ୍ଧିବା ଆଉ କାହିଁ କଥା ରଖିବା, ପଛରେ କେମିତି ହେବ। ତେଣୁ ଯେତେବେଳେ ଏ କଥା ଅର୍ଜୁନ ଯାଇଥିଲେ ଦ୍ୱାରକାକୁ, ବହୁତ ଅନୁମାନ ରହିଛି। ଅର୍ଜୁନ ଆସିକରି ଦୁଃଖ ପ୍ରକାଶ କରୁ, ଭାଗବତ ପ୍ରଥମ ସନ୍ତୋଷ ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ଭୀମଙ୍କୁ ପଚାରୁଛନ୍ତି କ'ଣ କଚିନ କଚିନ ଗୋବିନ୍ଦ ସୁଖ ମାସ୍ତ ସୁଭୂତ ଗୋବିନ୍ଦ କ'ଣ ସୁଖରେ ଅଛି, ଏଭଳି ଭାବ ବିଭିନ୍ନ ପ୍ରକାର ସବୁ ଅପଶକୁ ଦେଖାଯାଉଥିଲା। ଏହିଭଳି ଭାବରେ ଭୀମଙ୍କ ସହିତ କଥା ହେଉଥିଲା ବେଳେ ଅର୍ଜୁନ ଆସି ପହଞ୍ଚିଗଲେ। ଅର୍ଜୁନ ଦେଖି ଯୁଧିଷ୍ଠିର ମହାରାଜ ଆହୁରି ସବୁ ପଡ଼ିଗଲା। ଅର୍ଜୁନ କ'ଣ ତୁମର ହେଇଛି, ତୁମେ ଅର୍ଜୁନ ତ ନା କିଏ ଚିହ୍ନି ପାରୁନା, ଅର୍ଜୁନଙ୍କ ଅବସ୍ଥା ଏଭଳି ରହିଛି। ତେଣୁ ଅର୍ଜୁନ କହିବି କ'ଣ କହିବି ଭାଇ, ବଞ୍ଚିତ ହ ମହାରାଜ ହରିଣା ମନ୍ଦିର ବୀଣ ଜେନମେ ଆମତ ତେଜ ଦେବ ବିସ୍ମାପନ ମହତ। ଅର୍ଜୁନ ଯେଉଁ ଶକ୍ତି ପ୍ରାପ୍ତ ହେଇଥିଲେ ଭଗବାନ ଠାରୁ, ଶକ୍ତି କୁଆଡ଼େ ଚାଲିଗଲା। ଏମିତିକି ଅର୍ଜୁନ ଭଗବାନ ଚାଲିଯିବା ପରେ ତାଙ୍କର ରାଣୀମାନଙ୍କୁ ଆଣିକି ଆସୁଛନ୍ତି, ବାଟରେ ଜଣେ ଗୋପାଳ ବାଳକ ଆସିକରି ଲାଠି ଦେଖିକି ତାଙ୍କର କାଣ୍ଡି ଓଜନ ପରାସ୍ତ କରିଦେଲେ। ଅର୍ଜୁନ
ଏଇଭଳି ବାସ୍ୟ କଥାରୁ କ'ଣ ହେଲା ତାହାପରେ କାହିଁ ଭଗବାନ କାଟିଯାଇଛନ୍ତି
ଏ କଥା ଆଗରୁ ସୂଚନା ଦିଆଯାଇଥିଲା କିନ୍ତୁ ଏଇଟାକୁ ମାନେ ଯେଉଁ ରହିଛନ୍ତି ଭାଗବତ ପ୍ରଥମ ସ୍ଥାନ 13 ଅଧ୍ୟାୟରେ ଏଇ ବିଦୁର ମଧ୍ୟ ଆସିଛନ୍ତି ବିଦୁର ମଧ୍ୟ ଆସିକରି ଖାଲି ସୂଚନା ଦେଇଥିଲେ ଏଇଟାକୁ ଏମାନେ ଖାଲି ସଂକ୍ଷେପରେ କହିଦେଇଥିଲେ ଇନଡାଇରେକ୍ଟ କହିଥିଲେ ଡାଇରେକ୍ଟ କହିନଥିଲେ ଏବଂ ନାରଦମୁନି ପ୍ରଥମ ସ୍ଥାନ 13 ଅଧ୍ୟାୟରେ ମଧ୍ୟ ଆମେ ଦେଖିବା ଜ୍ୟୋତିଷ ମହାପୁର ଶୋକ ସେ ବହୁତ କଥା ଥିଲା ଆମେ ତାକୁ କହିବି ସବୁ ସମ୍ଭବ ହେଲା ନାହିଁ ତେଣୁ ଯାହା ହେଉ ଆପଣମାନେ ପ୍ରଥମ ସମୟ 13 ଅଧ୍ୟାୟ ଦେଖିବେ ଏ କଥା ସବୁ ରହିଛି ନାରଦମୁନି ବହୁତ ଉପଦେଶ ଦେବେ ଜ୍ୟୋତିଷ ମହାରାଜଙ୍କ ଶୋକକୁ ଦୂର କରିବେ ଏବେ ଜ୍ୟୋତିଷ ମହାରାଜ ଯଦିଓ ପାଣ୍ଡବ ମାନେ କ'ଣ ଧୃତରାଷ୍ଟ୍ର ମହାରାଜ ତାଙ୍କୁ ଇଲାହାବାଦରୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ କିନ୍ତୁ ଏ ରାଜା ସମଗ୍ର ପୃଥିବୀରେ ସମ୍ରାଟ ହେଲା ପରେ ମଧ୍ୟ ସବୁଦିନେ ଯାଇ ତାଙ୍କୁ ପାଦ ଧୌତ କରୁଥିଲେ ପ୍ରଣାମ କରୁଥିଲେ ଏସବୁ କଥା ରହିଛି ଭାଗବତ ପ୍ରଥମ ସମୟ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଜାତ ଶତ୍ରୁ ସେ ଜ୍ୟୋତିଷ ମହାରାଜ କହିଲେ ଅଜାତ ଶତ୍ରୁ ଇଲାହାବାଦରୁ ତାଙ୍କ ବିରୁଦ୍ଧରେ ବହୁତ ପ୍ରକାର ଶତ୍ରୁ ଥିଲେ ମଧ୍ୟ ସେ କାହାକୁ ଶତ୍ରୁ ବେଟି ଗ୍ରହଣ କରୁନଥିଲେ ଅଜାତ ଶତ୍ରୁ ଏବଂ ଦୁର୍ଯ୍ୟୋଧନକୁ ସେ ଦୁର୍ଯ୍ୟୋଧନ ବେଟି କହୁନଥିଲେ ସୁଯୋଧନ ବେଟି କହୁଥିଲେ ଏଭଳି ମହାନ ବ୍ୟକ୍ତିତ୍ୱ ଜ୍ୟୋତିଷ ମହାରାଜ ଜ୍ୟୋତିଷ ମହାରାଜ କଥା କହିଲେ ଗୋଟେ ସପ୍ତାହ ଲାଗିବ ଏଥିରେ ପଏଣ୍ଟ ରହିଛି ଆଗରେ ଆମେ କେବେ କହିନଥିଲୁ ଆମେ ଚିନ୍ତା କରୁନଥିଲେ କଥା ଯାହା ହଉ ଏଇଭଳି ଭାବରେ ଶୁଣିଦେଲେ ଭଗବାନ ନାହାନ୍ତି କୃଥା ବା ପୃଥିଦେବୀ ଶୁଣିଲେ ସେହି ସମୟରେ ଅର୍ଜୁନ ଯେତେବେଳେ କହିଲେ ଭଗବାନ ନାହାନ୍ତି ସେତେବେଳେ ପୃଥିଦେବୀ ଶୁଣିବା ମାତ୍ରକେ ଶରୀର ତ୍ୟାଗ କରିଦେଲେ ବୀର ଦଶମ ଦଶାକୁ ପ୍ରାପ୍ତ ହେଲେ ସେ ପୃଥିଦେବୀ ଏବଂ ଯୁଧିଷ୍ଠିର ମହାରାଜ ମଧ୍ୟ ମୌନ ହୋଇଗଲେ ତେଣୁ ତାଙ୍କର ପୌତ୍ର ପରୀକ୍ଷିତଙ୍କୁ ରାଜ୍ୟଶାସନ ଦେଇକରି ରାଜ୍ୟଭାର ଦେଇକରି ସେ ଚାଲିଲେ ଏଭଳି ଭାବରେ ଜଡ଼ ଭଳି ହେଇଗଲେ ସିଏ ଆଉ କିଛି କଥା କହିଲେ ନାହିଁ ଏପରି ସବୁ ଆଇକିରି ଏବଂ ପାଣ୍ଡବମାନେ ମଧ୍ୟ ତାଙ୍କୁ ଅନୁସରଣ କଲେ ମାନେ ଚାରି ଭାଇ ଦ୍ରୌପଦୀ ସୁଭଦ୍ରା ଏମାନେ ସବୁ ତାଙ୍କୁ ଅନୁସରଣ କଲେ ଏଇଭଳି ଭାବରେ ହେଇକିରି ଅନ୍ତର୍ଗତ କଥା ରହିଛି ଗୋଟେ କଥା ରହିଛି ଆମେ ଗୋଟିଏ କଥା କହିକି ଶେଷ କରିବା ଏ କଥାଟି ରହିଛି ମହାଭାରତରେ ସବୁ ଚଢ଼ିପଡ଼ିଲେ ଚଢ଼ିପଡ଼ିଲେ ମାନେ ନୁହଁ ଯେ ସେମାନଙ୍କର ସେମାନେ ସିଦ୍ଧି ପାଇପାରିଲେ ନାହିଁ ପାଣ୍ଡବମାନଙ୍କ କଥା କ'ଣ କହିବା ମହାଭାରତ ଯୁଦ୍ଧରେ 18 ଅକ୍ଷୋଭ ସୈନ୍ୟ ଥିଲେ କିନ୍ତୁ ସମସ୍ତେ ଭଗବଧାମ ପ୍ରାପ୍ତ ହୋଇଛନ୍ତି ଆଉ ଭଗବାନ ପାର୍ଷଦମାନେ ଆଉ କରୁଥିଲେ ଯାଉଛନ୍ତି ଆମ ପାଇଁ ଶିକ୍ଷା ରହିଛି ଆମ ପାଇଁ ଶିକ୍ଷା କିନ୍ତୁ ଗୋଟେ କୁକୁର ଯାଉଛନ୍ତି ତାଙ୍କ ସାଙ୍ଗରେ ଧର୍ମରାଜ ସାଙ୍ଗରେ ଧର୍ମରାଜ କୁକୁର ହେଇକି ଯାଉଛନ୍ତି ତେଣୁ ସ୍ୱର୍ଗକୁ ଯେତେବେଳେ ପହଞ୍ଚିଲେ କୁହାଯାଇଥିଲେ ସ୍ୱର୍ଗକୁ ଯାଉଛନ୍ତି ମହାଭାରତ ଯେତେବେଳେ ସ୍ୱର୍ଗ କୁହାଯାଉଛି ପ୍ରକୃତରେ ଏଇଟା ବୈକୁଣ୍ଠ ପ୍ରକୃତି ସ୍ୱର୍ଗ ବୋଲି କୁହାଯାଇଛି ସବୁ ଭଗବତ ଧାମ ଯାଇଛନ୍ତି ତେଣୁ ଏଇ ଯେଉଁ ସ୍ୱର୍ଗ ମଧ୍ୟ ଦେଇକି ଯାଇଛନ୍ତି ସ୍ୱର୍ଗ ମଧ୍ୟ ଯିବେ କିନ୍ତୁ ସେ ଯେଉଁ ଗଲେ ନର୍କ ଦେଇକି ଗଲେ କାହିଁକି ନା ଯେଉଁ କଣ୍ଡିସନରେ ଭଗବାନ କଥାକୁ ରାଜି ହେଲେ ନରେବା କୁଞ୍ଜରେ ସେଠି ନର୍କ ଦେଇକି ଗଲେ ନର୍କର ଲୋକମାନେ ଯଦି ଦେଖୁଥିବେ ନର୍କର ଯନ୍ତ୍ରଣା ଯଦି ସେ ମହାରାଜ ଏସବୁ କଥା ବହୁତ ରହିଛି ଯେହେତୁ ଏଇଭଳି ଭାବରେ ସ୍ୱର୍ଗରେ ପହଞ୍ଚିଗଲେ ତାଙ୍କୁ ଆଲାଉ କରାଗଲା ଗୋଟେ କଣ୍ଡିସନରେ ଏ କୁକୁର ଆଲାଉ ନାହିଁ ଡଗ୍ସ ଆର୍ ନଟ୍ ଆଲାଉ ତେଣୁ ଯଦି ସେମାନେ କହିଲେ ଯଦି କୁକୁର ଆଲାଉ ନାହିଁ ତାହେଲେ ମୁଁ ମଧ୍ୟ ଯିବି ନାହିଁ ତେଣୁ ତାପରେ ପରୀକ୍ଷା ଅନ୍ତିମ ସମୟ ପରୀକ୍ଷା ଭକ୍ତଙ୍କ ଜୀବନରେ ଏଇଭଳି ଭାବେ ପରୀକ୍ଷା ଆସିବ ସବୁ ସମୟରେ ପରୀକ୍ଷା ଆସିବ ତେଣୁ ପରୀକ୍ଷାରେ ଆମେ ଫେଲ୍ ହେଲେ ପାସ୍ ହେଲେ ଆମେ ସବୁ ଜାଣିବୁ ଜାଣିପାରିବା ପରୀକ୍ଷାରେ ତାପରେ ସେ ଧର୍ମରାଜ ନିଜେ କୁକୁର ବେଶରେ ଆସିଥିଲେ ପରୀକ୍ଷା ନେଉଥିଲେ ସେହିଭଳି ଭାବରେ ଆମ ଜୀବନରେ ଆରମ୍ଭରୁ କରିକି ଶେଷ ପର୍ଯ୍ୟନ୍ତ ପରୀକ୍ଷା ରହିଛି ପରୀକ୍ଷାରେ ଆମେ ପାସ୍ କରିବାରେ ତ ଭଲ କଥା ଭଲ ଥାଉ ଫେଲ୍ ହେଲେ ମଧ୍ୟ ଭଲ ଖରାପ କଥା ନୁହଁ ଭଲ ତେଣୁ ଅନ୍ତିମ ସମୟ କଥା କହୁଛି ବାଟରେ ମଧ୍ୟ ମଝିରେ ବହୁତ ବିଭିନ୍ନ ପ୍ରକାର ପରୀକ୍ଷା ରହିଛି କିନ୍ତୁ ପରୀକ୍ଷାରେ ଫେଲ୍ ହେଲେ କି ପାସ୍ କଲେ ଆମେ ଜାଣିପାରିବା କେମିତି ଜାଣିପାରିବା ପରୀକ୍ଷାରେ ଫେଲ୍ ହେଲେ କି ପାସ୍ କଲେ କେମିତି ଜାଣିପାରିବା ନା ଭଗବାନଙ୍କ ସ୍ମରଣ ଆସିଲା କି ନାହିଁ
ପରୀକ୍ଷା ଭଗବାନ ବ୍ରହ୍ମା ଭାଗବତ ଦଶମ ସ୍ଥାନ 14 ଅଧ୍ୟାୟ କହିଛନ୍ତି ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ପାଇଁ ଆମର ପରୀକ୍ଷା ସବୁବେଳେ ଆମେ ପରୀକ୍ଷା ଦେଉଛେ ଏଭ୍ରି ଡେ ଏଭ୍ରି ନାଇଟ୍ ଏଭ୍ରି ଟାଇମ୍ ସବୁବେଳେ ପରୀକ୍ଷା ଦେଉଛେ
କିନ୍ତୁ ବିପଦ ପଡ଼ିଲେ ଯଦି ଭଗବାନ ଭୁଲିଗଲେ ସେ ଗାଡ଼ିରେ ଆମେ ଫେରିଗଲେ,
କିନ୍ତୁ ବିପଦ ପଡ଼ି ଯଦି ଭଗବାନ ସ୍ମରଣ ଆସିଲା ଗାଡ଼ି ଆମେ ପାସ୍ ହେଲେ।
ଏଇଭଳି ଭାବରେ ଅନ୍ତିମ ମୁହୂର୍ତ୍ତ, ଅନ୍ତିମ ମୁହୂର୍ତ୍ତରେ ଯଦି ଭଗବାନ ସ୍ମରଣ ଆସିଲା ତାହେଲେ ଭଗବାନ ପ୍ରାପ୍ତ ହେଲା। କିନ୍ତୁ ତଥାପି ଯଦି ସେ ସମୟରେ ସ୍ମରଣ ନହେଲା, ଅର୍ଜୁନ ପଚାଶ ହଉ ଅଦତି ସୁଧା ପେଦା ଯୋଗାର ଚଳିତ ମହାସ ଅପ୍ରାପ୍ୟ ଯୋଗ ସଂସିଦ୍ଧି କାହା ପ୍ରତି କୃଷ୍ଣ କରିଛନ୍ତି। ଯଦି ଆମର ଯୋଗ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ ତାହେଲେ ଆମର କ'ଣ ଗତି ହେବ? ଭଗବନ୍ତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ସେମାନେ ନହି କଲ୍ୟାଣ ଯୋଗ ତାହା କରିଛନ୍ତି ପ୍ରାପ୍ୟ କିନ୍ତୁ ତାଙ୍କ ଲୋକମାନେ ସରସ୍ୱତୀ ସମା ଉନ୍ନତ ଲୋକମାନଙ୍କର ସେମାନେ ବହୁ ବର୍ଷ କାଳ ତାଙ୍କୁ ସୁଯୋଗ ଦିଆଯିବ ଏବଂ ପୁଣି ତାରେ ସୂଚନାଙ୍ଗ ସମତାଙ୍ଗ ହେଇ ଯୋଗଗ୍ରସ୍ତ ବି ଯାଇଥାଏ। ଆମେ ପ୍ରକୃତ ଯୋଗଗ୍ରସ୍ତ, ଆମେ ସବୁ ଯୋଗଗ୍ରସ୍ତ, ଯୋଗର ସ୍ଥିତି ପ୍ରାପ୍ତ ହୋଇନଥିବାରୁ ଏହି ସ୍ଥାନକୁ ଆସିଥିଲେ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯଦା ଦେହ କରିଡ଼ ବୁଦ୍ଧି ପ୍ରତି କରିଛନ୍ତି ତଦା ଗଣ୍ଡା ସ୍ୱତଃପ୍ରିୟ। ଆମେ ପୂର୍ବ ଜନ୍ମରେ ସିଦ୍ଧିଲାଭ କରିନଥିଲେ ସେଇଥିପାଇଁ ଏ ସୁଯୋଗ ଆମେ ପ୍ରାପ୍ତ ହେଇଛେ ଭକ୍ତି ମାର୍ଗକୁ ଆସିଛେ, ନହେଲେ ଭକ୍ତି ମାର୍ଗକୁ ସମସ୍ତେ ଆସିପାରିବେ ନାହିଁ। ଏଥିରେ ଯେଉଁମାନେ ସିରିୟସ୍ ଷ୍ଟୁଡେଣ୍ଟ ସେମାନେ ଏଇ ଜନ୍ମରେ ପ୍ରାପ୍ତ ହେଇଛନ୍ତି। ଗୋପାଳ ନାରାୟଣ କହନ୍ତି ବହୁ ବ୍ୟାଙ୍କକୁ ଗହଳି ଇଂଲିଶ ମିଳି ନାହିଁ, ଆମ ସୁଶାନ୍ତ ଗୌରବ କିନ୍ତୁ ସେମାନେ ପ୍ରାପ୍ତ କରନ୍ତି। ତେଣୁ ଏହିଭଳି ଭାବରେ ଆଉ ମୋ ସମସ୍ତ ଦର୍ଶନ ନେଇଗଲି ଅଧିକା ନେଇଗଲି ସେମାନେ କ୍ଷମା ପ୍ରଥାନ କରୁଛି। ତେଣୁ ଆମର ପ୍ରଥମେ ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ମହାରାଜ କୀ, ଜୟ ଧର୍ମରାଜ କୀ, ଶ୍ରୀ ଗୋପାଳ ମହାରାଜ କୀ, ସମସ୍ତ ଧର୍ମରା ଶ୍ରୀ ଗୁରୁଦେବ କୀ, ଜୟ ଗୋପାଳ, ଜୟ ଶ୍ରୀ ଗୋପାଳ। ରାଜି ହେଲେନି ନା, କଣ୍ଡିସନରେ ରାଜି ହେଲେ, କଣ୍ଡିସନରେ ରାଜି ହେଲେ କହିଲେ ନରେ ନରେ ବା କୁଞ୍ଜରେ କହିବାରୁ ସେ ରାଜି ହେଲେ। କୁହାଯାଏ ପରୀକ୍ଷା ଆମ ପାଇଁ ଶିକ୍ଷା, ଏଇଟା ଆମ ପାଇଁ।